नमो भगवते वासुदेवाय। भगवत गीतार प्रथम अध्याय श्रवण करथले प्रथम श्लोक रु धृतराष्ट्र जहाँ प्रभुपाद जी महाराज कहते आचार्य मैंने कहते सन्देह रही सन्देह कारण थी केवल धर्म क्षेत्र जेहेतु धर्म क्षेत्र युद्ध होकर सब बड़ सन्देह थिला जे बोध हुए मोर पुत्र धार्मिक हो मो पुत्र जी धार्मिक हो जाए से केवे कलह करिवनि युद्ध करिवनि राज्यटा काहु दे दो पांडव मानंकु से निष्कंटक राज्य पुत्र निष्कंटक भाव में राज्य करंतु एटा अंतर अभिलाष थिला। संजय भी पचारुथिले काहेकि ना धृतराष्ट्र जानीपारुथिले जे निजर दुर्बलता कौन रही बहुत बड़ बड़ महान पुरुष मैंने बाबू साधक मैंने निजर संस्कार नहीं जानीपारे मोर ये जिनस दुर्बलता रोचे किंतु अतिक्रम कर दुर्बलता को अतिक्रम करा सहज ना भगवान कृपा बिना से संजय कौन तुम व्यासंग कृपा प्राप्त होच तुम्हें रागद्वेश मुक्त अच तेणु मुझ तुमको पचार कारण हूँ तुम्हें निश्चित भाव में जहाँ कह सत्य कथा कह तो भय रही है जो पुत्र दुर्योधन काले पांडव मान राज्य देदेवे कि कहीं देदेवे ना धर्मजुद्ध धर्म क्षेत्र प्रभाव में संजय से निराकरण करेंगे ना ये के संभव नुह युद्ध निश्चित भाव हम एवं युद्ध पांडव मैंने विजयी हे जी गत काल जहाँ शुणुले विश्वनाथ चक्रवर्ती ठाकुर एवं श्रीधर स्वामी सरी बलदेव विद्याभूषण एवं प्रभुपाद जी महाराज से कथा तात्पर्य रचना करेतु धर्म क्षेत्र जी धर्मर नायक भगवान कृष्ण अच्छा क्षेत्र तांकर जमीटा तांकर युधिष्ठिर आदि पांडव मान हो धार्मिक धान सदृश से धार्मिक व्यक्ति ये धर्म आभास जो धर्मर आभास जो प्रत्ययमान हो दुर्योधन पाखे से धर्म पाखे के रही पार ना जो धान पाखे बाड़ा के पारे ना चाषी निश्चित भाव बाहर करदे ये भाव में समाधान दौंती तेरे शल्य पर्व महाभारत शल्य पर्व ये कुरुक्षेत्र महिमाटा कुरुक्षेत्र कहीं धर्म क्षेत्र प्रभुजी महाराज तत्पर्य भी लिखी व्यवहूत धर्म क्षेत्र जोठार व्रत विधि धर्मनीति अनुष्ठित हुए बड़ अर्थपूर्ण अटे कारण कुरुक्षेत्र युद्धभूमि परम पुरुष भगवान अर्जुन पक्षर थे तेणु जो सन्देहर दुई प्रभुपा सन्देहर दुईटा कारण कहते धृतराष्ट्र सन्देहर दुईटा कारण प्रथम है क्षेत्र हूँ धर्म क्षेत्र एवं द्वितीय पांडव मान पक्ष धर्मवीर धर्म नायक अच्छा एवं से क्षेत्र अत्यंत प्रभावशाली कहीं धर्म क्षेत्र में बर्तमान भगवान निजे अच्छा तेनाली के अधर्म विजय हो पार ना से जो जो न्यायटा रही स्थान प्रधान से कार्य कर बल प्रधान नुहे स्थान प्रधान न तो बल प्रधान से स्थान गोटे स्थान महिमा रही बल प्रधान नुह से जो मंदिर गौड़ वैष्णव मंदिर मंदिर को आश्रय कर भक्त रुहे मंदिर को आसिले भजन हुए कौन हिसाब से मंदिर जेकोसी प्रकार प्रतिकूल अवस्था थी भी व्यक्ति आसिले भी किसी ना कि तार प्रार्थना मनोभाव आसो कारण भगवान स्थान भगवान से कौन व्यक्तिगत कार किसी राग द्वेष थे स्थान प्रधान अच्छे गृह भजन करहबन के स्थान प्रधान गृह जिते बड़ भजनानंदी लोक तार आसक्ति आसव तबे ये शल्य पर्व महाभारत शल्य पर्व ये कुरुक्षेत्र शब्द विषय कुरुक्षेत्र महिमा विषय अच्छा कुरुक्षेत्र केमती हेले यार नामित हेले कुरु महाराज जो कुरु थे कुरु राजा से बहुत धार्मिक राजा थे चाहूल मोर प्रजा मैंने समस्त स्वर्ग को जाते कहीं भी किसी करूँ न करूँ कि अंतिम से स्वर्ग को जाते ସେଥିପାଇଁ ସାଧନ ସିଏ ନିଜେ କରୁଥିଲେ, ପ୍ରଜାମାନଙ୍କୁ କିଛି କରିବାକୁ ଦେଉନଥିଲେ। ଅର୍ଥାତ୍ ସିଏ ଗୋଟେ ଲଙ୍ଗଳ ନେଇକି ସେ କୁରୁକ୍ଷେତ୍ର ଯେଉଁ ଜମି ଅଛି ସେଠୁ ଚାଷ କରୁଥିଲେ, କୁରୁକ୍ଷେତ୍ର ଭୂମିଟାକୁ, ଯେଉଁଟା କୁରୁକ୍ଷେତ୍ର ବର୍ତ୍ତମାନ। ତେଣୁ ରାଜା ଯେହେତୁ ଚାଷ କରୁଛନ୍ତି, ପ୍ରାୟତଃ ଧାର୍ମିକ ଲୋକମାନେ ସେମାନେ କର୍ଷଣ କାର୍ଯ୍ୟ କରନ୍ତିନି, ବେଦବିଧି ଗୁଡ଼ିକ ରହିଛି ନା, ଯେମିତି ବ୍ରାହ୍ମଣମାନେ ଚାଷ କରିବେନି, ବେଦବିଧି ଯେମିତି ରହିଛି। ତେଣୁ ବେଦବିଧି ହିସାବରେ ଇନ୍ଦ୍ର ମହାରାଜ ଇନ୍ଦ୍ର ଦେଖିଲେ, ଇନ୍ଦ୍ର ଦେଖିଲେ ଯେ ବିନା କାରଣରେ, କାରଣ ଇଏ ତ ମହାରାଜ କୁରୁ, ଆଙ୍କର କ'ଣ ଶସ୍ୟ ଦରକାର ନା କ'ଣ ଅଭାବ ଅଛି, ଇଏ ଚାଷ କାହିଁ କରୁଛନ୍ତି, ଆଙ୍କର କ'ଣ ଆବଶ୍ୟକ ଅଛି, ବିନା କାରଣରେ ଅଯଥା ଧରଣୀ ମାତା କଷ୍ଟ ପାଉଛି। ତେଣୁ ସେ ବାରମ୍ବାର ବାରମ୍ବାର ଆସିକି ପରିହାସ କରନ୍ତି ମହାରାଜ କୁରୁଙ୍କୁ। ଦେବତାମାନଙ୍କର ଦୁଇଟା କାର୍ଯ୍ୟ ରହିଛି, ଦେବତାମାନେ ଇନ୍ଦ୍ରାଦି ଦେବତାମାନେ ସେ ଚାହାନ୍ତିନି ଯେ ଅଲଗା ଜଣେ ବ୍ୟକ୍ତି ସେଭଳି, ଆଉ ଜଣେ ଧାର୍ମିକ ସେଭଳି ଧାର୍ମିକ ହଉ, ସେ କେବେ କାମନା କରନ୍ତିନି। ସେ ଚାହାନ୍ତି ତାଙ୍କ ପଦ, ଗୋଟେ ପଦର ଗୋଟେ ପଦର ଗୋଟେ ଆସକ୍ତି ରହିଛି, ଏଇଟା ଗୋଟେ ଉପାଧି ନା, ଉଚ୍ଚ ପଦରେ ଏମିତି କିଛି ଗୋଟେ ମିଳେନି। ଉଚ୍ଚ ପଦରେ ଯେଉଁମାନେ ରହିଛନ୍ତି ସେମାନଙ୍କୁ ବହୁତ କିଛି କଷ୍ଟ ତାଙ୍କୁ ଭୋଗିବାକୁ ପଡ଼େ, କିନ୍ତୁ ମନ ଗୋଟେ ଆନନ୍ଦ, ମୁଁ ହେଉଛି ଶ୍ରେଷ୍ଠ, ମୋର ଅଧୀନରେ ଏ ଲୋକମାନେ ଅଛନ୍ତି। ଜୀବ କାହାକୁ କାହାକୁ ଅଧୀନରେ ରଖିଲେ ସେ ସୁଖୀ ହେଇଯାଏ, ସେଥିପାଇଁ ଆମ ସେଇଟା ହେଉଛି ଅହଙ୍କାରର ବଶ, ସେଥିପାଇଁ ଜୀବକୁ ଦାସ କରାହଉଛି। ଆଉ ଏ ଦାସ ପରମ୍ପରା, ଆମର ଯେଉଁ ଭକ୍ତ ପରମ୍ପରା, ଏଠି ଆମେ ସମସ୍ତଙ୍କର ଦାସ ହେଇକି ରହିବାକୁ ପଡ଼େ, ଅଧୀନ ରହିବାକୁ ପଡ଼େ। ଅଧୀନତ୍ୱ ସ୍ୱୀକାର କରିବା ଏତେ ସହଜ ଜିନିଷ ନାହିଁ, କାହାର ଅଧୀନ ରହିବାଟା ଜୀବ ପାଇଁ ବହୁତ ବଡ଼ କଷ୍ଟ। ଦେବତାମାନେ ଇନ୍ଦ୍ରମାନେ, ଇନ୍ଦ୍ରାଦି ଦେବତାମାନେ ପଦବୀରେ ଅଛନ୍ତି ନା, ଇଏ ଚାହାନ୍ତିନି ଆଉ କିଏ ଜଣେ ସେମିତି ଧାର୍ମିକ ହଉ। ଆଉ ଦ୍ୱିତୀୟରେ ଇନ୍ଦ୍ରାଦି ଦେବତାମାନଙ୍କର ଯେଉଁ ପରୀକ୍ଷା ବା ତାଙ୍କର ଯେଉଁ ସାଧକମାନଙ୍କ ପାଇଁ ଯେଉଁ ଜିନିଷ ଗୁଡ଼ିକ ରହେ, ଯେଉଁ ପରୀକ୍ଷା କରନ୍ତି, ଯେଉଁ କଷ୍ଟ ଦିଅନ୍ତି, ସେଇଟା ସାଧକମାନଙ୍କ ପାଇଁ ଭଲ, କାହିଁକିନା ତାଙ୍କ ଶରଣାଗତିଟା ବଢ଼ିବ। ସେଇଟା ଭଗବାନ ପୃଥୁ ମହାରାଜଙ୍କ ପ୍ରସଙ୍ଗରେ କହିଛନ୍ତି, ଯାହା ତୁମେ ତାଙ୍କ ସାଙ୍ଗରେ ବନ୍ଧୁତ୍ୱ ସ୍ଥାପନ କର। ଇନ୍ଦ୍ର ଆସି ନିଜେ ତାଙ୍କ ପାଦ ତଳେ ପଡ଼ିଲେ, ତାକୁ ତା ପୂର୍ବରୁ ସେ ଧରି ନେଲେ, ନାଇଁ ନାଇଁ ଏଇଟା କରିବା ଉଚିତ ନାହିଁ। କିଏ ମହାରାଜ ପୃଥୁ କହିଲେ, କାରଣ ଭଗବାନ ଯେତେବେଳେ ବ୍ରହ୍ମାଜୀ ଯେତେବେଳେ ବୁଝେଇଦେଲେ ଏଇ ପଦପଦବୀରେ ଏସବୁ ଗୁଣ ରହିଛି, ତେଣୁ କୁରୁ ମହାରାଜଙ୍କୁ ସେ ବାରଣ କରୁଥିଲେ, ପରିହାସ କରୁଥିଲେ, କାହିଁକି ଆପଣ ଚାଷ କରୁଛନ୍ତି। ମହାରାଜ କୁରୁ ସବୁବେଳେ କହୁଥିଲେ ଯେ ମୋ ପ୍ରଜା ଯେଉଁମାନେ ଅଛନ୍ତି, ମୋ ରାଜ୍ୟରେ ପ୍ରଜାମାନେ ସମସ୍ତେ କେମିତିକି ଯିବେ ନା ସ୍ୱର୍ଗକୁ ଯିବେ, ନା ସ୍ୱର୍ଗକୁ ଯିବେ ବିନା ସାଧନ କେମିତି ସ୍ୱର୍ଗକୁ ଯିବେ, ବିନା ସାଧନ ସ୍ୱର୍ଗକୁ ଯିବାଟା ଏତେ ସହଜ ଜିନିଷ ବି ନୁହେଁ। ଇନ୍ଦ୍ରାଦି ଯେଉଁ ଦେବତାମାନେ ଯେଉଁ ସ୍ୱର୍ଗ ଲୋକ ରହିଛନ୍ତି, ଭୂ ଭୂ ସ୍ୱ କଳିଯୁଗ ଲୋକ ସ୍ୱର୍ଗକୁ ବି ଯାଇପାରିବେ, କଳିଯୁଗରେ ଯେଉଁ ସ୍ୱର୍ଗର ଯେଉଁ ଲକ୍ଷଣ ଦିଆଯାଇଛନ୍ତି ଭାଗବତମରେ, ସ୍ୱର୍ଗ ଯିବା ପାଇଁ କ'ଣ କ'ଣ ଯୋଗ୍ୟତା ଦରକାର, ସ୍ୱର୍ଗକୁ ଯିବାଟା ହିଁ କଷ୍ଟ। କ'ଣ ଏ ଯେଉଁ ସାଧନ ରହିଛି, ବର ହରିନାମ କରି ତୁମେ ଶୁଦ୍ଧ ହେଇକି ଭଗବାନ ପାଖକୁ ଯାଇପାରିବ, କିନ୍ତୁ ଜୀବ ପୁଣ୍ୟ ଦାନ ପୁଣ୍ୟ କରି ସ୍ୱର୍ଗକୁ ଯାଇପାରିବନି। ନୟତ୍ର ଗଛନ୍ତି ଅଧର୍ମିଷ୍ଠା ଖୋଲା ସଠା ଭୂତ ଦ୍ରୋହା କାମିନୀ ମାନିନ ଲୁବ୍ଧା ଏ ବି ହୀନା ବ୍ରଜନ୍ତି ଜାତ। ଅଷ୍ଟମ ସ୍କନ୍ଧରେ ବଳି ମହାରାଜଙ୍କ ଚରିତ୍ରରେ ଏ ପ୍ରସଙ୍ଗ ଆସୁଛି, ଧିକ୍ ଧିକ୍ ରାମ୍ୟ ସୁଖମ ତଥାବିଦମ୍ ପୁରୀମ୍, ସିଦର୍ଶନ ଲେଖୁଛନ୍ତି ଭାଗବତରେ କାହିଁକି ସ୍ୱର୍ଗର ବର୍ଣ୍ଣନା ଦିଆହେଲା, ଏତେ ସୁନ୍ଦର ବର୍ଣ୍ଣନା, ମାନେ ନଳନାମାନଙ୍କର ବର୍ଣ୍ଣନା, ସ୍ୱର୍ଗପୁରର ବର୍ଣ୍ଣନା ସିଦର୍ଶମୀ ଲେଖିଲେ, ଧିକ୍ ଗ୍ରାମ୍ୟ ସୁଖ, ଗ୍ରାମ୍ୟ ସୁଖ ମାନେ ସ୍ତ୍ରୀକୁ ନେଇକି ଯେଉଁ ପେଶା ଭୂଷଣ ଘର ଦ୍ୱାର ଯେ ପାରାଫାନିଲା ଏଇଟା ନେଇକି ଏଇଟାକୁ ଗ୍ରାମ୍ୟ ସୁଖ କୁହାଯାଏ, ଗ୍ରାମ୍ୟ ସୁଖ, ଗ୍ରାମ୍ୟ ବାର୍ତ୍ତା, ଏ ଶବ୍ଦ ସବୁବେଳେ ସଂସ୍କୃତରେ ଲାଗେ, ଯେଉଁଟା ନାରୀ ସହିତ ସମ୍ପୃକ୍ତ। ଏ ସ୍ତ୍ରୀ ପୁରୁଷ ନାରୀକୁ ଘୃଣା କରାଯିବନି, କିନ୍ତୁ ଏଇ ଯେଉଁ ନାରୀ ପୁରୁଷର ଆସକ୍ତି ଏଇଟା ଗୋଟେ ବନ୍ଧନର କାରଣ। ମୁନି ଋଷିମାନେ ବିବାହ ପ୍ରଥାଟା ମୁନି ଋଷିମାନଙ୍କ ଦ୍ୱାରା ଥିଲା, ସେଇଟା ପବିତ୍ର ସମ୍ବନ୍ଧରେ ଥିଲା, ସେଟା ଆସକ୍ତି ନଥିଲା। ଭଗବତ ଆସକ୍ତିରେ ଉଭୟ, ଯେତେବେଳେ ଦୁଇ ଜଣ ପତି ପତ୍ନୀ ଦୁଇ ଜଣଙ୍କର ଭଗବାନ ଆସକ୍ତି ଅଛି, ସେ ଯେଉଁ ସନ୍ତାନଟା ଆସିବ ସେ କ'ଣ ହବ, ସେ ଗୋଟେ ଭଗବାନ ଭଗବତ ଆସକ୍ତି ପୁରୁଷ ହବ। ଏମିତି ବିବାହକୁ ନିନ୍ଦା କରାଯାଏନି, ନାରୀ ପୁରୁଷକୁ ନିନ୍ଦା କରାଯାଏନି, କିନ୍ତୁ ନାରୀ ପ୍ରତି ପୁରୁଷର ଆକର୍ଷଣ, ପୁରୁଷ ପ୍ରତି ନାରୀର ଆକର୍ଷଣ, ଏଟାକୁ ସବୁବେଳେ ସବୁ ଶାସ୍ତ୍ରରେ ନିନ୍ଦା କରାଯାଇଛି। ଆଉ ଏଇଟା ଜୀବର ସବୁବେଳେ ଶାରୀରିକ ଧର୍ମଟା ପ୍ରବଳ, ଶରୀର ମାନେ ତାର ଗୋଟେ ଆକର୍ଷଣ ରହିବ ଅପୋଜିଟ୍ ସେକ୍ସ ପ୍ରତି, ଗୋଟେ ନାରୀଟା ଗୋଟେ ପୁରୁଷ ପ୍ରତି ସବୁବେଳେ ପୁରୁଷର ଗୋଟେ ନାରୀ ପ୍ରତି ରହିବ, ଏଇଟା ହିଁ ଗୋଟେ ଦେହ ବନ୍ଧନର କାରଣ। ଦେହ ବନ୍ଧନର ଆଉ କିଛି କାରଣ ନାହିଁ, ଦେହ ଯୋଉ ମିଳିଛି, ଆରେ ଭାଇ କେଉଁ ଜନ୍ମରେ ତ ଆମେ ଆମକୁ ଏ ଜିନିଷ ଛାଡ଼ିବାକୁ ପଡ଼ିବ, ବିବାହ ହେବାକୁ ମନା କରାଯାଇନି, କିନ୍ତୁ ମୁଁ କେଉଁ ଜନ୍ମରେ ହେଲେ ବି ଏଥିରୁ ଫ୍ରି ହେବାକୁ ପଡ଼ିବ। ଏଇଟା ଫ୍ରି କେମିତି ହବ, ଯେତେବେଳେ ତୁମେ ପ୍ରେମ ପ୍ରାପ୍ତ ହବ ଏଇ ଦେହ ଏଗୁଡ଼ାକ ଯିବ, ତାହେଲେ ସେଇଟା ପାଇବା ପାଇଁ ତ ଯୋଉ ପ୍ରେମଟା ପାଇଲେ କାମଟା ଯିବ, ତା ପାଇଁ ତ କେଉଁ ଜନ୍ମରେ ତୁମେ ଗୋଟେ ଷ୍ଟାର୍ଟ କରିବ ନା, କେଉଁ ଜନ୍ମରେ ତ ତୁମକୁ ସାଧୁ ହେଇକି ସେଥିରୁ ମୁକ୍ତ ହେବାକୁ ପଡ଼ିବ, ନହେଲେ ପାଇବ କେମିତି, ତୁମକୁ ତ କେଉଁ ଜନ୍ମରେ ଏଇଟା କରିବାକୁ ପଡ଼ିବ। କାମ ହିଁ ହେଉଛି ସରଳ ବନ୍ଧନର କାରଣ, ସେଥିପାଇଁ ଗ୍ରାମ୍ୟ ସୁଖ ସେ କହିଲେ ଦିଗ୍ ଦିଗ୍ ଗ୍ରାମ୍ୟ ସୁଖମ ତଥା ବିଧମ ପୁରୀମ ଯତିନ୍ଦ୍ରାଦି ଦେବାହା କ୍ଷଣାତ୍ ପଲାୟନ୍ତି ଅଦୃଶ୍ୟ ପଲାୟନ୍ତି, ଗୋଟେ ଅଦୃଶ୍ୟରେ ପଳାଇବାରେ, କାରଣ ବଳିମାର ଚାରିକରେ ଘେରିଦେଲେ ନା, ଏତେ ଗ୍ରାମ୍ୟ ସୁଖ ଯୋଉଠି ଭରି ହେଇଛି ସେଟା ଧିକ୍, ସେ ଗ୍ରାମ୍ୟ ସୁଖ ସେ ପୁରୀକୁ ଧିକ୍। ସିଦ୍ଧର୍ଶନ କହୁଛି ଯେଉଁ ସ୍ୱର୍ଗକୁ ଯିବା ପାଇଁ ଏତେ କର୍ମକାଣ୍ଡର ବ୍ୟବସ୍ଥା କରାହେଇ ତାକୁ ସିଦ୍ଧର୍ଶନ ଧିକ୍ ବୋଲି କହିଦେଇଛନ୍ତି। ଛି, ଇନ୍ଦ୍ରାଦି ଦେବତା, ଇନ୍ଦ୍ରା ଆଦି ଦେବତା ମାନଙ୍କର ସେ ସୁଖକୁ, ଗ୍ରାମ୍ୟ ସୁଖ କଣ ଅଛି, ତାକୁ ତ କହିଦେଲେ ଥିରୋଟିକାରେ ଏଇଟା ହବନି, ଗୋଟେ ନାରୀ ପୁରୁଷକୁ ବିବାହ ପ୍ରଥାକୁ ଏଇଟା ନିନ୍ଦା କରିଦେଲେ ତ ହବନି, ଭଗବାନ ଏଇଟା ଜାଣିଛ, ସେଥିପାଇଁ ସେ ବର୍ଣ୍ଣାଶ୍ରମ ସିଷ୍ଟମଟା କରିଛନ୍ତି। ଠିକ ଅଛି, ତୁମେ ଧୀରେ ଧୀରେ, କିନ୍ତୁ ବର୍ଣ୍ଣାଶ୍ରମ ଜଣେ ବିବାହ ବିବାହଟାକୁ ନିନ୍ଦା କରାଯାଏନି, ଆଉ ବିବାହଟାକୁ ପ୍ରଶଂସା ବି କରାଯାଏନି, ଦୁଇଟା ସାଇଡ଼ ସବୁ ଦେଖିବାକୁ ପଡ଼ିବ। କେତେବେଳେ ବୈବାହିକ ଜୀବନ, ବୈବାହିକ ଜୀବନଟାକୁ ନିନ୍ଦା କରାଯାଏନି କି ପ୍ରଶଂସା ବି କରାଯାଏନି, ପ୍ରଶଂସା କେବଳ ଶାସ୍ତ୍ର ଭଜନ ପ୍ରତି ଅଛି, ଶାସ୍ତ୍ର କେବଳ ଭଜନକୁ ପ୍ରଶଂସା କରିଛନ୍ତି। କିଏ କେମିତି ରହିଲା, ସେ ବିବାହ ହେଲା ବିବାହ ନ ହେଲା, ଘର ଛାଡ଼ିଲା ଘର ନ ଛାଡ଼ିଲା, ଏଇଟାକୁ କେବେ ପ୍ରଶଂସା କରାଯାଏନି, ପ୍ରଶଂସା ସେବଳ ହରି ଭଜନକୁ କରାଯାଇଛି। ଏ ମହାପ୍ରଭୁଙ୍କର ଶିକ୍ଷା, ମହାପ୍ରଭୁଙ୍କର ପ୍ରାୟ ପାର୍ଶ୍ୱ ସମସ୍ତେ କ'ଣ ଥିଲେ, ଗୃହସ୍ଥ ଥିଲେ, ସମସ୍ତେ ଗୃହସ୍ଥ, କିନ୍ତୁ ସମସ୍ତଙ୍କର ଆସକ୍ତି ମହାପ୍ରଭୁଙ୍କ ଉପରେ ଥିଲା। କିନ୍ତୁ ଯେତେବେଳେ ଭାଗବତ ଆମେ ପଢ଼ିବା ଦେଖିବା, ଶାସ୍ତ୍ର ସବୁ ମିସ୍ଇଣ୍ଟରପ୍ରିଟେସନ, ଯାହାର ମାଚ୍ୟୁର୍ଡ ବ୍ରେନ୍ ନାହିଁ ସେ ବୁଝିପାରିବେନି, ଆଚାର୍ଯ୍ୟଙ୍କ ମୁଖରୁ ଯିଏ ଶୁଣିନି ସେଗାରେ ପଢ଼ି ପକେଇଲେ କ'ଣ ହବ, ଏଠି ଏଠି ଗୋଟେ ପ୍ରସଙ୍ଗ ଅଛି, ଅଲଗା ଗୋଟେ ଆଉ ଗୋଟେ ପ୍ରସଙ୍ଗ ଅଛି, କେତେବେଳେ ଗୃହସ୍ଥ ଜୀବନକୁ ନିନ୍ଦା କରାହେଇଛି, ବହୁତ ଜାଗାରେ ଗୃହସ୍ଥ ଜୀବନକୁ ନିନ୍ଦା କରାହେଇଛି, ଜଣେ ଶୁଣିବାରେ ନିନ୍ଦା କରାଯାଇଛି, ତାହେଲେ ତାର ମନ କ'ଣ ହବ, ତେଣୁ ନିନ୍ଦା ପ୍ରସଙ୍ଗ ସେଟା ଏଠି କାର୍ଯ୍ୟ ନାହିଁ। ସ୍ୱାମୀ ସ୍ତ୍ରୀର ଆସକ୍ତି ବା ଗ୍ରାମ୍ୟ ସୁଖକୁ ସବୁବେଳେ ନିନ୍ଦା କରାହେଇଛି, ସବୁବେଳେ ନିନ୍ଦା କରାହେଇଛି, ହରିଭଜନ ଯେଉଁଠି ଆସିନି ସେଠି ନିନ୍ଦା କରାହେଇଛି। ଏଇ କଥାରେ ମୁଁ କହୁଥିଲି ସ୍ୱର୍ଗକୁ ଯିବା ପାଇଁ, ସ୍ୱର୍ଗକୁ ଯିବା ବି ସାଧାରଣ ସହଜ ନୁହେଁ, ଏଇଟା ମୁଁ କହୁଥିଲି ସେ ଶ୍ଳୋକ ଆଣିକି, ୟାଙ୍ଗ ନ ବ୍ରଜନ୍ତି ଅଧର୍ମିଷ୍ଠା, ଅଧର୍ମିକ ଲୋକମାନେ କେବେ ସ୍ୱର୍ଗକୁ ଯାଇପାରିବେନି, ଖଲା ଖଳ ଲୋକମାନେ ଯାଇପାରିବେନି, ସଠା ଯେଉଁ ଚିଟର ଗୁଡ଼ାକ ଠକ ଗୁଡ଼ାକ ସେମାନେ ଯାଇପାରିବେନି ସ୍ୱର୍ଗକୁ। ଯତ୍ନ ଗଛନ୍ତି ଅଧର୍ମିଷ୍ଠା ଖଲା ସଠା ଭୂତ ଦ୍ରୋହା, ଯେଉଁ ଜୀବ ଗୁଡ଼ାକ ସବୁ ମାରିକି ଖାଉଛନ୍ତି ବା ଜୀବକୁ କଷ୍ଟ ଦେଉଛନ୍ତି ସେ ବି ସ୍ୱର୍ଗକୁ ଯାଇପାରିବେ, କାମିନ ଯେଉଁମାନେ ଅତ୍ୟନ୍ତ କାମୀ ସେମାନେ କେବେ ସ୍ୱର୍ଗକୁ ଯାଇପାରିବେ, ମାନିନ ଯେଉଁମାନେ ମାନି ଅଭିମାନୀ ଲୋକ ସେମାନେ ସ୍ୱର୍ଗକୁ ଯାଇପାରିବେନି। ଏ ବି ହିନା ବ୍ରଜନ୍ତି ଜାତ, ଏଇ ଗୁଣକୁ ଛାଡ଼ିକି ଆଉ ଯାହା ଗୁଣ ରହିଲା, ଏମାନଙ୍କୁ ଛାଡ଼ିକି ଆଉ ଯେଉଁ ଲୋକ ଯିବେ, ତାହେଲେ ଏମାନଙ୍କୁ ଛାଡ଼ି କିଏ ଯିବ, ଆଉ ଯାହା ଗୁଣ ସବୁ ଭକ୍ତ ଗୁଣ ନା, ଆଉ ଭକ୍ତ ଚାହେଁ ନା ସେଠି ଯିବେ, ସେଇଠିକି ପଠେଇବା ପାଇଁ ସେ ଚାହୁଁଥିଲେ। ତେଣୁ ଇନ୍ଦ୍ର ହସୁଥିଲା, ଆରେ ଏତେ ବଡ଼ ରେୟାର, ଆମେ ଯୋଉଠି ରହୁଛୁ ଏତେ ଗୋଟେ ଦୁର୍ଲଭ ଜାଗା, ଏଠିକି ଏ ପ୍ରଜାମାନେ କ'ଣ କ'ଣ କରୁଛନ୍ତି, ଏମାନଙ୍କୁ ସମସ୍ତଙ୍କୁ ଚାହୁଁଛନ୍ତି କୁରୁରାଜା ପଠେଇ ଦେବା ପାଇଁ, ବହୁତ ପରିହାସ କଲା ପରେ, କିନ୍ତୁ ଦେବତାମାନେ ଧରଣୀମାତା ଦେବତାମାନଙ୍କୁ, ଦେବତାମାନେ ଧରଣୀମାତାଙ୍କର କଷ୍ଟକୁ ଜାଣିପାରିଲେ, ଦେବତାମାନେ ଇନ୍ଦ୍ରଙ୍କୁ ଆପ୍ରୋଚ୍ କଲେ, ନା ନାଇଁ ଆପଣ ଯାଆନ୍ତୁ ତାଙ୍କୁ ବୁଝାବୁଝି କରିକି ନିବୃତ୍ତି କରାନ୍ତୁ, ସେ କାହିଁକି ଚାଷ କରୁଛନ୍ତି, ଏ ଯେତେ ପରିହାସ କଲେ ବି କୁରୁରାଜା କେବେ ବିରତ ହେଉନଥିଲେ। ସେଥିପାଇଁ ଇନ୍ଦ୍ର ଆସିକି ତାଙ୍କୁ କହିଲେ ଯେ ତୁମେ କାହିଁକି ବିନା କାରଣରେ ମୁଁ ଏତେ ପରିହାସ କରୁଛି, ବିନା କାରଣରେ କାହିଁକି ଗୋଟେ ଶସ୍ୟ କିଛି ପକଉ ନା ଖାଲି ଚାଷ କରୁଛୁ, କ'ଣ କାରଣ, ନା ମୁଁ ଏ କ୍ଷେତ୍ରଟାକୁ ଏମିତି କରିବା ପାଇଁ ଚାହୁଁଛି, ଏ କ୍ଷେତ୍ରରେ ଯିଏ ଯିଏ ହିଁ ମୃତ୍ୟୁବରଣ କରିବ, ଏଠି ଯିଏ ହିଁ ମୃତ୍ୟୁବରଣ କରିବ ସେ ସ୍ୱର୍ଗକୁ ଯିବ। ଇନ୍ଦ୍ର କହିଲେ ସେଟା ସମ୍ଭବ ହବ, ଦୁଇଟା ମୁଁ ସର୍ତ୍ତ ଦଉଛି, ତୁମର ଉଦ୍ଦେଶ୍ୟ ମହାନ, ତୁମେ ଯେହେତୁ ଧାର୍ମିକ ଲୋକ ଏଠି ଭଲ ଉଦ୍ଦେଶ୍ୟରେ ଚାଷ କରୁଛ, ଏଠି ଯିଏ ମୃତ୍ୟୁବରଣ କରିବ ସେ ସ୍ୱର୍ଗକୁ ଯିବ, ଯିଏ ତପ କରିକି ମୃତ୍ୟୁବରଣ କରିବ, ଏ ଯିଏ ଯୁଦ୍ଧ କରିକି ମୃତ୍ୟୁବରଣ କରିବ ସେ ସ୍ୱର୍ଗକୁ ଯିବ, ଯିଏ ତପ କରିକି ମୃତ୍ୟୁବରଣ କରିବ ସେ ସ୍ୱର୍ଗକୁ ଯିବ, ଏ ଦୁଇଟା ସର୍ତ୍ତ। ସେଥିପାଇଁ ଯେ କେହି କୁରୁକ୍ଷେତ୍ର ତପ ଆଦି କରିକି ସର ଛାଡ଼ିଲେ ସେ ସ୍ୱର୍ଗକୁ ଯିବେ, କିମ୍ବା ଯୁଦ୍ଧ ଭଗବାନ ସେଥିପାଇଁ ଜାଣିକି ଯୁଦ୍ଧରେ ସେଇଟ୍ କଲି, କମ୍ ସେ କମ୍ ସେଇଠି ତ ଯୁଦ୍ଧରେ ମୃତ୍ୟୁବରଣ କଲା ମାନେ ସ୍ୱର୍ଗଟା ଆଟଲିଷ୍ଟ ସାଙ୍ଗେ ସାଙ୍ଗେ ସ୍ୱର୍ଗ ସମସ୍ତେ ପାଇଯିବେ, ଛାଡ଼ ଖେଳ ଖେଳରେ ସ୍ୱର୍ଗ ପାଇବେ, ଭଗବାନଙ୍କର ବ୍ୟବସ୍ଥା ନା। ସେଥିପାଇଁ ସେ ସନ୍ଦେହ କାହିଁ କରୁଥିଲା ଇଏ ଧୃତରାଷ୍ଟ୍ର ଏ କ୍ଷେତ୍ର ପ୍ରଭାବରେ, ଏଥିପାଇଁ ଏ କୁରୁକ୍ଷେତ୍ର ମହିମା। ତେବେ ପ୍ରଥମ ଅଧ୍ୟାୟ ଯେଉଁ ପ୍ରଥମ ଅଧ୍ୟାୟ ଯେଉଁ ଅର୍ଜୁନ ବିଷାଦ ଯୁଗ, ପ୍ରଥମ ଅଧ୍ୟାୟରେ ସାର କ'ଣ ଆମର ଇଏ ଜଗନ୍ନାଥ ଗୌଡ଼ୀୟ ଶିକ୍ଷା ଗୀତାର, ଇଏ ସବୁ ଗୌଡ଼ୀୟ ଶିକ୍ଷା, ଗୌଡ଼ୀୟ ପରମ୍ପରା, ଅଲଗା ଲୋକମାନେ ଅଲଗା ଟାଣି ନେଇ ପଳେଇବେ, ଆମର ସେଇଟା ନାହିଁ। ଏ ପ୍ରଥମ ଅଧ୍ୟାୟରେ ସାରଟା କ'ଣ, ଦେହାତ୍ମ ବୁଦ୍ଧି ବିଶିଷ୍ଟ ବ୍ୟକ୍ତିଗଣ ହିଁ ଯେଉଁମାନେ ଦେହକୁ ଆତ୍ମବୁଦ୍ଧି କରିଛନ୍ତି, ମୋ ଦେହ ସୁଖ ହେଇଗଲେ, ମୋ ଦେହରେ ସବୁ ଭଲ ହେଇଗଲେ, ମୋ ପିଲାଛୁଆ ସଂସାର ଭଲ ରହିଗଲେ ଆମେ ଭଲ ନା କ'ଣ ଭାବିଲୁ, ମୋ ପୁଅ ବାହାର ହେଇଗଲେ, ମୋ ଝିଅ ବାହାର ହେଇଗଲେ, ମୋ ଘର ଦ୍ୱାର ହେଇଗଲେ, କୋଠାବାଟି ହେଇଗଲେ ମୋର ଭଲ ରହିବ, କିନ୍ତୁ ଆତ୍ମା କିଛି ନାହିଁ, ଏଇଟା ହେଉଛି ଦେହ ଜିନିଷ, ଏଇଟା ହେଉଛି ଦେହାତ୍ମ ବୁଦ୍ଧି, ଦେହଟାକୁ ଆତ୍ମବୁଦ୍ଧି କରି। ତୁମର ପୁଅ ବିବାହ ନ ହଉ, ଝିଅ ବିବାହ ନ ହଉ, ତୁମର କ'ଣ ସୁବିଧା ହଉ, ତା ସହିତ ଆତ୍ମାର କିଛି ସମ୍ବନ୍ଧ ନାହିଁ, ଆତ୍ମା ଏକାକି ସେ କ୍ରନ୍ଦନ କରୁ, ତାକୁ ତାର ଦରକାର ପରମାତ୍ମାଙ୍କ ସହିତ। ତୁମର କ'ଣ ବାପା ମା ଏଇ ଯେଉଁ ସବୁ ବର୍ଣ୍ଣାଶ୍ରମ ସିଷ୍ଟମ ରଖାହେଇଛି ଏଇଟାକୁ ସେଥିରେ ଯୋଡ଼ୁନି, ସେ ବର୍ଣ୍ଣାଶ୍ରମ ସିଷ୍ଟମର ଯେଉଁ ଜିନିଷଟା ରହିଛି ସେଟା ସାମାଜିକ ସ୍ତରରେ ବେଦ ଧର୍ମ ସ୍ତରରେ ରହିବ, ବୈଷ୍ଣବ ପାଖରେ ସେଇଟା ନାହିଁ, ବୈଷ୍ଣବ ଧର୍ମରେ ସେଗୁଡ଼ାକ ତୁମେ ଦେଖିପାରିବନି। ସେଥିପାଇଁ ଆମେ ସବୁ ଗୁରୁଦେବଙ୍କୁ ତ ଶୁଣିଛୁ ନା, ବର୍ତ୍ତମାନ ସେଇଟା କହିଲେ ବି ବୈଷ୍ଣବ ସମାଜରେ ଖରାପ ଭାବିବେ, ଡିଷ୍ଟର୍ବ ହେଇଯିବେ, ଆଗ୍ରହ ବୁଝୁନ ପଚାରୁ ନା ଡାକିବେ କହିବେ କି ସେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଦୀକ୍ଷା ନେଇଥିବେ, ସବୁ ଗୁରୁଦେବ ମନ୍ଦିରକୁ ଆସନ୍ତି ସେବା କରନ୍ତି, କିରେ ତୁ ମାୟାଟା ପାଖରେ ସେ ମାୟା ପାଖରେ ରହିଛୁ, ସ୍ତ୍ରୀଟା ହେଉଛି କି ଗୁରୁଦେବଙ୍କୁ ଦୀକ୍ଷା ନାହିଁ, ସେ ମାୟା ପାଖରେ ରହିକି ତୁମେ ମାୟାର ଚାକର ହେଇଛୁ, ଘରଟା ଛାଡ଼ିକି ଆସିକି ଆସି ମାୟା ନାତ ଲଗେଇଥିଲା, ଆସିକି ମଠରେ ରହୁଛୁ, ସେ ଦୁଇ ଜଣ ଥିଲେ ତାଙ୍କ ଘର ଗଣ୍ଡଳି ଥିଲା ଆସିକି ରହିଥିଲେ, ଗୁରୁଦେବ ନା ନାଇଁ କୁହନ୍ତି, ମାୟା ନାତ ଲଗେଇଥିଲା ଆସିକି ମଠରେ ପଡ଼ିଥିଲେ କୁକୁର ଭଳି, ଆଉ ପୁଣି ମାୟା ଟାଣିଦେଲା ଘର ଅସୁବିଧା ହେଲା ପୁଣି ପଳେଇଗଲେ ଆଉ କ'ଣ, ଗୁରୁଦେବ ଏଇଭଳିଆ ଭାଷାରେ କୁହନ୍ତି। ସେ ସବୁ ଦୀକ୍ଷା ନେଇଛନ୍ତି, ସେ ଭଜନ କରୁଛନ୍ତି, ମାତାଜୀ ଆସନ୍ତି, ସେ ଭାଗବତ କଥା ଶୁଣନ୍ତି, ହେଲେ ତାଙ୍କୁ ମାୟା ବୋଲି କୁହନ୍ତି। ଆତ୍ମାର ଆତ୍ମାର କେବଳ ପରମାତ୍ମା ଦରକାର ନା, ସ୍ତ୍ରୀ ପୁତ୍ର କନ୍ୟା ଧନ ଏ ସବୁ ଦେହର ନା, ଆମର କିଛି ସମ୍ପର୍କ ନା, ଯୋଉ ଭୌତିକ ଦୁନିଆର ଯୋଉ ରିଲେସନସିପ୍ ସେଟା ବି ଆମ ସ୍ପିରିଚୁଆଲ ରିଲେସନସିପ୍ ସେ ଜିନିଷ ବି ଏଠି ନାହିଁ। ଭୌତିକ ଦୁନିଆରେ କ'ଣ ସମ୍ବନ୍ଧ, ଗୋଷ୍ଠୀ, ଗୋଷ୍ଠୀ ମାନେ କ'ଣ, କ୍ଷତ୍ରିୟମାନଙ୍କର ଗୋଷ୍ଠୀ, ବ୍ରାହ୍ମଣମାନେ ଶାସନ, ବ୍ରାହ୍ମଣମାନେ ଶାସନ ହେଲେ ତାଙ୍କର ଗୋଟେ ଗୋଷ୍ଠୀ ରହିଲା, କ୍ଷତ୍ରିୟମାନଙ୍କର ଗୋଷ୍ଠୀ ରହିଲା, ସବୁ ବର୍ଣ୍ଣାଶ୍ରମ ଗୋଷ୍ଠୀ ରହିଲା, ବନ୍ଧୁବାନ୍ଧବ ରହିଲା, ସମ୍ପର୍କ ରହିବ ନା। ଆଉ ଏ ଆମର ବନ୍ଧୁବାନ୍ଧବ ଲୋକଟା ତାକୁ ଗୋଟେ ଚାକିରି ଦେଇଦେଲୁ, ତାକୁ ପୋଲିସ ଖସେଇଦେଲୁ, ଯେତେ ରିଲେସନସିପ୍ଟା ଅଛି ସବୁ ଏଠି ବଡିଲି ରିଲେସନସିପ୍, ଆମର ସେମିତି ନାହିଁ। ଆମର ଯେଉଁ ପରମାର୍ଥ ପଥରେ ବୈଷ୍ଣବ ପଥରେ ଆମର ଦେହାତ୍ମ ବୁଦ୍ଧି ଆସିବନି, ଏମିତି ନାହିଁ ଯେ ସେ ମୋର ଗୁରୁ ଭାଇ, ସିଏ ଭକ୍ତ, ସିଏ ମହାରାଜଙ୍କ ଶିଷ୍ୟ, ନାହିଁ, ଏଠି କେବଳ ଗୋଟିଏ ସମ୍ପର୍କ, ନହେଲେ ସେଟା ଯଦି ସେ ଜିନିଷଟା ରହିଲା ତାହେଲେ ସେଟା ବି ସେ ଦେହାତ୍ମ ବୁଦ୍ଧି ହେଇଗଲା, ଏଇଟା କୁଳଗୁରୁ ପ୍ରଥା ନୁହେଁ ଆମର, ଏଇଟା ସେ ଜିନିଷ ଏଥିରେ ଆଲାଉ କରାଯାଏନି, ଇଏ କାହାର ଶିଷ୍ୟ, ଇଏ ମୋର ଶିଷ୍ୟ, ସିଏ ତାଙ୍କର ଶିଷ୍ୟ, ଭଗବାନଙ୍କର ଶିଷ୍ୟ କଥା ଭଗବାନ କେତେବେଳେ ପ୍ରବଚନ ଦେଇନାହାନ୍ତି, ଭଗବାନ ସବୁବେଳେ ଭକ୍ତ କଥା ପ୍ରବଚନ ଦେଇଛନ୍ତି। ତାର ଅର୍ଥ ଯେ ଗୁରୁ ଭାଇ ସମ୍ପର୍କ ନାହିଁ, ଅଛି ଗୁରୁ ଭାଇ ସମ୍ପର୍କ ଯେଉଁ ରହିଛି ସେଇଟା ଗୁରୁ ସମ୍ବନ୍ଧରେ, ଗୁରୁ ଭାଇ ଜଣେ ଥିଲେ ଗୁରୁଙ୍କର ଆଦେଶ ପାଳନ କରୁନି, ଗୁରୁଙ୍କର ସେବା କରୁନି, ତାକୁ ଗୁରୁ ଭାଇ କେମିତି ତୁମେ କହିବ, ତାହେଲେ ତୁମର କ'ଣ ଆସିଲା, ସେଟା ପୁଣି ବଡି ରିଲେସନସିପ୍ ଆସିଲା, ସେ ସମ୍ପର୍କ ରହିବନି ଆମର। ଏଠି ଆମର ଏଠି କେବଳ ସଭ୍ୟ ସମ୍ପର୍କ, ସମ୍ପର୍କ କିଏ ସଭ୍ୟର ସେବା କରୁଛି ତା ସହିତ ଆମର ସମ୍ପର୍କ, ସେ ଗୁରୁ ଭାଇ ହେଇପାରେ, ଅଲଗା କାହାର ହେଇପାରେ, ଆମର ସେମିତି କିଛି ମାନେ ନାହିଁ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ରହୁଥିଲେ, ମହାପ୍ରଭୁଙ୍କ ଶିକ୍ଷା ଦେଖ, ଦଶ ଜଣ ସନ୍ନ୍ୟାସୀ ତାଙ୍କ ଘରେ ଘେରିକି ରହୁଥିଲେ, ସେମାନେ ସବୁ ଅଲଗା ସମ୍ପ୍ରଦାୟରେ ଥିଲେ, କାରଣ ଏଇଟା ସଭ୍ୟ ସେବକର ସମ୍ପର୍କ, ଦେହାତ୍ମ ବୁଦ୍ଧି ବିଶିଷ୍ଟ କେବେ ହେବା ଉଚିତ ନୁହେଁ। ସବୁବେଳେ ସଭ୍ୟ ବସ୍ତୁ ଆମେ ଯେଉଁ ଗୁରୁ ଭାଇ କହୁଛେ ବା ଶିଷ୍ୟ କହୁଛେ, ଯେଉଁ ଯେଉଁ ସମ୍ପର୍କଟା ଆମର ବୈଷ୍ଣବରେ ଲାଗୁଛି, ଶିଷ୍ୟମାନେ କ'ଣ, ସେ ଗୁରୁ ପରମ୍ପରାର, ଗୁରୁଙ୍କର, ଆଚାର୍ଯ୍ୟଙ୍କର, ଭଗବାନଙ୍କର ସେବା କଲେ ସେ ଶିଷ୍ୟ ହବ, ସେ ଶିଷ୍ୟ ନହେଲେ ଏଇଟା କ'ଣ ହବ, ଦୁର୍ଜନ କ'ଣ ଶିଷ୍ୟ ଥିଲା ତ କେମିତି ଶିଷ୍ୟ ହବ, ସେ ଗୁରୁଙ୍କ ଉପରେ ବିଦ୍ୟା ଆଣିକି ସେ ଗୁରୁଙ୍କ ଉପରେ ପ୍ରୟୋଗ କରିବ, ଆଉ ସେ କ'ଣ ଶିଷ୍ୟ, ଶିଶୁ ଦେହାତ୍ମ ବୁଦ୍ଧି ସବୁ ଜିନିଷ ଆମର କିଛି ନାହିଁ, ଆମର ସବୁ ହେଉଛି ବୈଷ୍ଣବ ତତ୍ତ୍ୱ ଉପରେ, ଆମର ଏଇଟା ତତ୍ତ୍ୱିକ ଧାରାଟା ଆଉ ସଭ୍ୟ ସେବକର ସମ୍ପର୍କ। ଭଗବାନ ଏଥିପାଇଁ ଗାଳି ଦେବେ ନା ଅର୍ଜୁନଙ୍କୁ, ଆଉ ଦ୍ୱିତୀୟ ଅଧ୍ୟାୟ ଗାଳି ଦେବେନି, ଏ କେବଳ ଦେହ ସମ୍ପର୍କ ପାଇଁ ଗାଳି ଦେବେ, ସେଇଥିପାଇଁ ଦ୍ୱିତୀୟ ଅଧ୍ୟାୟଟା ପ୍ରବଚନ ଆରମ୍ଭ କଲେ। ତେଣୁ ଏଇ ପ୍ରଥମ ଅଧ୍ୟାୟରେ ସାର ହେଲା, ଆମର ସମ୍ପ୍ରଦାୟର ଶିକ୍ଷା ହେଲା, ଦେହାତ୍ମ ବୁଦ୍ଧି ବିଶିଷ୍ଟ ବ୍ୟକ୍ତିଗଣ ଦେହଧର୍ମ, କୁଳଧର୍ମ, ଜାତିଧର୍ମ ପ୍ରଭୃତି ମନଧର୍ମକୁ, ମନଧର୍ମରୁ ଉତ୍ଥିତ ବିଚାରକୁ ସନାତନ ଧର୍ମ ବୋଲି ଜ୍ଞାନ କରନ୍ତି। ଅର୍ଜୁନ କ'ଣ ଜାତି କୁଳ ଏ ଧର୍ମ କଥା ସବୁ ବୁଝେଇଲେ ନା ବେଦରୁଆଣୀକି? ଆଉ ଏଇଟା ହଉଛି, ସିଏ ଭାବିଲେ ଏଇଟା ହଉଛି ସନାତନ। ସେ କହିଲେ ନା କୁଳକ୍ଷମ କୃତମ ଦୋଷମ, ଏ କହିଲେ ନା ଆଉ ଏଇଟା ସନାତନ ବିଧି ଏଟା ରହିଛି, କେମିତି ଆପଣ ପିଣ୍ଡ ପିଣ୍ଡ ଲୋପ ଲୋପ ହେଇଯିବ, ଏମିତି ହବ ସେମିତି ହବ, ସେଇଟାକୁ ସନାତନ ଧର୍ମ ବୋଲି କହୁଛନ୍ତି। ଏଇଟା ସନାତନ ଧର୍ମ ନୁହେଁ। କୁଳ ଦେହାତ୍ମ ବୁଦ୍ଧି ବିଶିଷ୍ଟ ବ୍ୟକ୍ତିଗଣ କୁଳଧର୍ମ, ଜାତିଧର୍ମ, ମନଧର୍ମ ପ୍ରଭୃତିକୁ ସନାତନ ଧର୍ମ ବୋଲି ପ୍ରତିପାଦିତ କରନ୍ତି। ସବୁବେଳେ ସେ କହିବେ ଏଇଟା ସନାତନ ଧର୍ମ, ଏଇଟା ନୁହେଁ, ଏଇଟା ସନାତନ ଧର୍ମ ନୁହେଁ। ପ୍ରଥମ ଅଧ୍ୟାୟରେ ସାତ ସାର, ଦେହାତ୍ମ ବୁଦ୍ଧିରୁ ମଣିଷ କାହିଁକି ସଂସାର ଚକ୍ରରେ ପଡ଼ିଛି? ଦେହାତ୍ମ ବୁଦ୍ଧିରୁ ଶୋକ ମୋହ ଭୟର ଉତ୍ପତ୍ତି ଲାଭ। ଦେହାତ୍ମ ବୁଦ୍ଧି ରହିଲେ ତୁମର ସୁଖ ରହିବ, ଭୟ ରହିବ, ମୋର ଏମିତି ଲସ୍ ହେଇଗଲା, ମୋର ଟଙ୍କା ଚାଲିଗଲା, ମୋ ପୁଅର ଏମିତି ହେଇଗଲା, ଝିଅର ଏମିତି ହେଇଗଲା, ଇଏ ମରିଗଲା, ଏ ଦେହାତ୍ମ ବୁଦ୍ଧି ନା ଗୁଡ଼ାକ ଆଉ ସେ ଦେହାତ୍ମ ବୁଦ୍ଧି ନା ଏଇଟା ହବ ଯେତେବେଳେ ବିନାଶଶୀଳ ସବୁ, ଆଉ ତୁମର ଏଇଟା ହବନି ନା କ'ଣ? ନା କାହାର ପୁଅ ମର ନଥିଲା, ନା କାହାର ଝିଅ ମର ନଥିଲା, ନା କାହା ବାପା ମର ନଥିଲା, ନା ଟଙ୍କା କ୍ଷୟ ହେଇନଥିଲା, ନା ଆମେ ମରିବାନି ନା କ'ଣ ବୋଲି କେଉଁଠି କେଉଁଠି କ'ଣ ଆଜ୍ଞା ଖାଲି କହିଲେ କ'ଣ ହବ? କ'ଣ ତୁମର ମୁଣ୍ଡରେ ହେଟା ଢୁକୁଛି ଏ ସେଇଟା କ'ଣ ମଣିଷର ଢୁକିବ କେବେ? ତୁମର କ'ଣ କାହାର କ'ଣ ଢୁକିବନି କା? ସେଇଟା ଢୁକିଦେଲେ ତ ସଂସାର ବନ୍ଦ ହେଇଯିବ। ଆଉ ସଂସାର ସମସ୍ତେ ଚିନ୍ତା କରିଦେବେ ଆମେ ଆତ୍ମା ଏଇ ଦେହ ଏ ବିନାଶୀଳ, କିଏ କି ଚାଲିବ ନା ବାହା କିଏ ହବ? ବାହା ଏ ଯୋଉ ବିବାହ ବେଦୀରେ ସେଠି ଶ୍ଳୋକଟା ଲେଖିକି ମାରୁନା, ଏସବୁ ଯଥେଷ୍ଟ ଧ୍ରୁବ ମୃତ୍ୟୁ ମୃତ୍ୟୁଟା ଧ୍ରୁବ ବୋଲି ସେ କାଢି ଫୋପାଡ଼ି ଦବ ଲୋକ। ସଂସାର ସମସ୍ତଙ୍କ ମାୟା ଅନ୍ଧକାର ରଖି ଦେହାତ୍ମ ବୁଦ୍ଧିରେ ଗୋଟେ ଅନ୍ଧକାର ଦେବ ବ୍ୟକ୍ତିକି, ଆଉ ଏଟା କ'ଣ ଛୋଟିଆ କାମ ନା କ'ଣ? ଭାବୁନି ଆତ୍ମଚେତନ ଜାଗ୍ରତ କରିବା ସହଜ ନୁହେଁ। ଏ କେବଳ ଭଗବାନଙ୍କର ଭଜନ କଲେ, ଗୁରୁ ବୈଷ୍ଣବଙ୍କ କୃପା ପ୍ରାପ୍ତ ହେଲେ ଆତ୍ମସ୍ଥିତି ଜଣେ ପ୍ରାପ୍ତ ହେଇପାରେ ନହେଲେ ତ। ଦେହାତ୍ମ ବୁଦ୍ଧି ବିଶିଷ୍ଟ ବ୍ୟକ୍ତି କ'ଣ? ଜାତିଧର୍ମ, କୁଳଧର୍ମ, ଜାତିଧର୍ମ, କୁଳଧର୍ମ, ଦେହଧର୍ମ ଆଦି ପ୍ରଭୃତି ମନଧର୍ମକୁ ସନାତନ ଧର୍ମ ବୋଲି ପ୍ରତିପାଦିତ କରନ୍ତି। ଦେହାତ୍ମ ବୁଦ୍ଧିରୁ ଶୋକ ମୋହ ଭୟର ଉତ୍ପତ୍ତି ହୁଏ। ମଣିଷ ଦୁଃଖ କାହିଁକି କରୁଛି? ଦେହକୁ ଆତ୍ମବୁଦ୍ଧି ହେଇଛି, ମୋର ଏଇଟା ଲସ୍ ହେଇଗଲା, ମୋର ଏମିତି ହେଇଗଲା, ମୋର ସେମିତି ହେଲା, ଦେହାତ୍ମ ବୁଦ୍ଧିରୁ ଶୋକ ମୋହ ଭୟ ଉତ୍ପତ୍ତି ହୁଏ। ଏହାଦ୍ୱାରା ଅଭିଭୂତ ହୋଇ ବଦ୍ଧ ଜୀବ ସଂସାରରେ ପରିଭ୍ରମଣ କରେ। ସଂସାରରେ ଯେଉଁ ବୁଲିବାର କାରଣଟା କ'ଣ? ମାନେ ଶୋକ ମୋହ ଭୟ ଏ ତିନିଟାକୁ ଦୂର କରିବା ପାଇଁ କର୍ମ କରିବ। କର୍ମ କଲେ ତୁମେ ପଡ଼ିଲ, କର୍ମ କଲା ମାନେ ତୁମେ ପଡ଼ିଲ କର୍ମଚକ୍ରରେ। ଆଉ ଭଲ କର୍ମ କରିବ, କର୍ମ କରିବ ମାନେ କ'ଣ ସବୁବେଳେ ଭଲ କର୍ମ କରିପାରିବି? ଖରାପ କର୍ମ କର୍ମ କର ପୁଣି ଆଉ ଗୋଟେ ଦେହ ପାଇଲେ, ମାନେ ଭଗବତ କର୍ମ କରିବାକୁ ପଡ଼ିବ। ଆଉ ଶୋକ ମୋହ ଅଭିଭୂତରୁ ଶୋକ ମୋହରେ ଅଭିଭୂତ ହୋଇ ବଦ୍ଧ ଜୀବ ସଂସାରରେ ପରିଭ୍ରମଣ କରେ। ଶ୍ରୀ ଭଗବାନ ନିଜର ନିତ୍ୟ ପାର୍ଷଦ ଅର୍ଜୁନଙ୍କୁ ଉପଲକ୍ଷ କରି ବଦ୍ଧ ଜୀବର ପ୍ରାଥମିକ ଅବସ୍ଥା କଥା ଜଣାଇଲେ। ଅର୍ଜୁନ ଦ୍ୱାରା ଏଇଟା ଗୋଟେ ଏଇଟା ହେଉଛି ପ୍ରାଥମିକ ଅବସ୍ଥା, ପ୍ରିଲିମିନାରୀ ଷ୍ଟଡି ନା। ଆଉ ଯେତେ ତୁମେ ଉପରକୁ ଯାଏ ପ୍ରାଥମିକ ଅବସ୍ଥାରେ ବର୍ତ୍ତମାନ ତୁମର ତ ଫାଉଣ୍ଡେସନଟା କ୍ଲିଅର ହେଇନି, ଆଉ ଉପରକୁ ଗଲେ କ'ଣ ଜାଣିବାରୁ କ'ଣ? ସବୁ ସେ ବହୁତ କିଛି ତୁମେ ଜାଣିଦେବ, ବହୁତ କିଛି ସଂଗ୍ରହ କରିଦେବ, ସେଇଟା ସଂଗ୍ରାହକ କହିଲେ ସଂଗ୍ରାହକ ଲେଖା ଯେଉଁ ବହି ଗୁଡ଼ାକ ସବୁ ଦେଖିବ ଲେଖା ହେଇଥିବ, ଗୋଟେ ହଉଛନ୍ତି ଲେଖକ। ଲେଖକ ମାନେ କ'ଣ? ସିଏ ଲେଖିଛନ୍ତି, ଆଉ ଦଶ ପଚାଶଟା ରାଇଟରଙ୍କର ଲେଖାକୁ ନେଇ ଆସିକି ତୁମେ ଲେଖିଦେବ, ସେଟାକୁ ସଂଗ୍ରାହକ କୁହାର। ସେ ସଂଗ୍ରହ କରିଛି, ସେଟା ତାର ନୁହେଁ, ସେ ସଂଗ୍ରହ ସବୁ କରିଛି। ଏ ପ୍ରଭୁଜନ ତୁମେ ସେମିତି ଦଶ ପଚାଶଟା ପଚାଶ ଜଣଙ୍କୁ ଶୁଣିଦେଲ, ତୁମେ ତାପରେ କହିଲ, ସେଟା ତୁମେ କ'ଣ ହେଲ? ତୁମେ ଗୋଟେ ସଂଗ୍ରାହକ ହେଲ, ସଂଗ୍ରହ କଲ, ସଂଗ୍ରାହକ ସେଟା ତୁମର ଜିନିଷ ନୁହେଁ, ତୁମେ ସଂଗ୍ରହ କରିଛ। ପ୍ରାଥମିକ ଅବସ୍ଥାଟା ଜାଣିବାକୁ ପଡ଼ିବ ନା, ପ୍ରାଥମିକ ଦେହାତ୍ମ ବୁଦ୍ଧି ଗୁଡ଼ାକ ଅଛି, ତୁମେ ବଡ଼ ବଡ଼ ଫିଲୋସଫି ଜାଣିଲେ କ'ଣ ହବ? କିଛି ହବ, ମୁଁ ତ ଦେଖିଛ ପରୀକ୍ଷା କରି ଦେଖିଛି। ଆଉ ଯେତେ ତାଙ୍କୁ ବୁଝାଅ ଯାହା କର, ସେ ପୁଣି ସବୁ ଖାଇବା ପିଇବା ବେଳକୁ ସବୁ ସବୁ ଭୁଲିକି ତାଙ୍କ ବୁଦ୍ଧି ଗୁଡ଼ୁ ଆଧ୍ୟାତ୍ମ ବୁଦ୍ଧିଟା ଆଉ ଭଲ ଖାଇବା ମିଳିଲା, ଭଲ ପିନ୍ଧିବା ମିଳିଲା, ବୁଲାବୁଲି କଲା, ପୁଣି ଚାଲି ପଳେଇଗଲା, ଏ ଆତ୍ମା କଥା ଶୁଣିଥାଉ, ଯେତେ କଥା ଶୁଣିଥାଉ ଫୁଟିକି ପଳେଇବ ସେଠିକି। ଆଉ ସେଥିପାଇଁ ଏଠି କହୁଛନ୍ତି ନିଜର ନିତ୍ୟ ପାର୍ଷଦ ଅର୍ଜୁନଙ୍କ ଦ୍ୱାରା ଜୀବର ପ୍ରାଥମିକ ଅବସ୍ଥା କଥା ବୁଝେଇଲେ। ଏଟା ଜୀବର ପ୍ରାଥମିକ ଅବସ୍ଥା, ତାର ଏ ସଂସାର ବୁଲିବାର କାରଣ ହେଲା ରୋଗ, ଶୋକ, ମୋହ ଆଉ ଭୟ। ଏଇଟା କାହିଁକି ଜାଗ୍ରତ ହେଉଛି ନା, ଦେହଧର୍ମ, ଜାତିଧର୍ମ, ମନଧର୍ମକୁ ସେ ସନାତନ ଧର୍ମ ବୋଲି ଭାବୁଛି। କାହିଁକି ଏଇଟା ଆସିଛି ନା, ଦେହାତ୍ମ ବୁଦ୍ଧି ଏହା ପ୍ରଥମ ଅଧ୍ୟାୟର ସାର। ତେଣୁ ଅର୍ଜୁନ ଯେତେବେଳେ ନା ସରି ଧୃତରାଷ୍ଟ୍ର ତଳେ ସଞ୍ଜୟଙ୍କ ଉପରେ ବହୁତ ବଡ଼ ଭରସା କରୁଥିଲେ, କାରଣ ଏତିକି ବିଶ୍ୱାସ ଥିଲା ଯେ ବ୍ୟାସଦେବ ଧୃତରାଷ୍ଟ୍ରଙ୍କର, ବ୍ୟାସଦେବ ହେଉଛନ୍ତି ଭଗବାନଙ୍କର କୃପା ପ୍ରାପ୍ତ, ସିଏ କୃପା କରିଛନ୍ତି କାହାକୁ, ସଞ୍ଜୟକୁ। ତେଣୁ ସଞ୍ଜୟ ନିରପେକ୍ଷ ଭାବରେ ମୋର ପୁତ୍ରର ସ୍ଥିତି ବା ମହାଭାରତରେ କ'ଣ ହେଉଛନ୍ତି ସେଟା ମୋତେ କହିବି। ସଞ୍ଜୟ ବାଚ ଦୃଷ୍ଟାତୋ ପାଣ୍ଡବାନୀ କମ୍ବୀଢ଼ ଦୁର୍ଯ୍ୟୋଧନସ୍ତଦା ଆଚାର୍ଯ୍ୟ ମୁପସଙ୍ଗମ୍ୟମ ରାଜା ବଚନମବ୍ରବିତ। ସଞ୍ଜୟ କହିଲେ, ହେ ରାଜା, ପାଣ୍ଡମାନଙ୍କର ପାଣ୍ଡୁପୁତ୍ରମାନଙ୍କର ସୈନ୍ୟମାନଙ୍କୁ ଦେଖିଲା ପରେ ରାଜା ଦୁର୍ଯ୍ୟୋଧନ ଗୁରୁଙ୍କ ନିକଟକୁ ଗଲେ ଏବଂ ନିମ୍ନ ମୋତେ କହିବାକୁ ଲାଗିଲେ। ସେ ଭାବୁଥିଲେ କ'ଣ କଲେ, ଇଏ ବୋଧେ ଗୋଟେ ଷ୍ଟେଟମେଣ୍ଟରେ ଛିଡ଼ିଯିବ, ମୋ ପୁଅ ରାଜା ଦେଇଦେଲେ କିମ୍ବା ପାଣ୍ଡବ ରାଜା ଦେଇ ଦେଇକି ପଳେଇଗଲେ। କହିଲେ ନା, ପ୍ରଭୁପଦ ଭାବାର୍ଥ ଲେଖୁଛନ୍ତି, ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ। ଇଏ ହେଉଛି ବଳଦେବୀ ଦଶରଣ ଟୀକା ଶୁଣିବା ଯାପରେ, ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ, ଦୁର୍ଭାଗ୍ୟବଶତଃ ସେ ମଧ୍ୟ ଦିବ୍ୟ ଦୃଷ୍ଟିରୁ ବଞ୍ଚିତ ହୋଇଥିଲେ। ଜନ୍ମରୁ ଅନ୍ଧ, କିନ୍ତୁ ନିଜ ବଂଶରେ ବ୍ୟାସଦେବ ସଞ୍ଜୟକୁ ଦେଇଦେଲେ କୃପା ଦୃଷ୍ଟି, କିନ୍ତୁ ଧୃତରାଷ୍ଟ୍ରଙ୍କୁ ଦେଲେନି, ଦିବ୍ୟ ଦୃଷ୍ଟିଟା ପାଇପାରିଲେନି। ଦିବ୍ୟ ଦୃଷ୍ଟିରେ ତୁମେ ନ ପାଇପାର, ତୁମେ ଯାହା କିଛି ସବୁ ମେଟେରିଆଲ, ଯାହା ଜ୍ଞାନ ବୁଦ୍ଧି ଗୁଡ଼ାକ ସେଟା ସବୁ ମେଟେରିଆଲ ଧରା ହବ ନା, ଆଉ ଜାଣିବା ସହିତ କିଛି ମାତ୍ର ନାହିଁ। ମାନେ ଯେମିତି ବୈଜ୍ଞାନିକ ମାନେ ବଡ଼ ବଡ଼ ଧନୀ, ବଡ଼ ବଡ଼ ଯେଉଁଟା କୁହନ୍ତି କ'ଣ କ'ଣ ଇଣ୍ଡଷ୍ଟ୍ରିଆଲିଷ୍ଟ ମାନେ ସବୁ ଜିନିଷ ରହିଛି, ହେଲେ ସେଇଟା ଭୌତିକ ଜିନିଷ ନା, ଭୌତିକ ଜିନିଷ ଅଛି ବୋଲି ଜୀବନର ସମାଧାନଟା ସେମାନେ କରିପାରୁନାହାନ୍ତି, କିଛି କରିପାରୁନି। ଏ ଭାଇ ଗୋଟେ କିଏ କେବେ ଗୋଟେ ମୁଁ ଦେଖୁଥିଲି ସେ ପେପର, କେଉଁଠି ଗୋଟେ ଯାଇଥିଲି ନା କ'ଣ, କି ସେ ଗୁଗୁଲ, ଗୁଗୁଲ ନା କ'ଣ କି ସଫ୍ଟୱେୟାର ଏଟା ଗୋଟେ ତାର କମ୍ପାନୀର ମାଲିକ, କେତେ ହଜାର କେତେ ହଜାର ହଜାର କୋଟି ଟଙ୍କାର ମାଲିକ କହିଲେ ତା ମାନେ ସହିବନି, ଏତେ ତ ବଡ଼ ସଫ୍ଟୱେୟାର ସଫ୍ଟୱେୟାର କମ୍ପାନୀ, ଏ ଯେଉଁ ମାଇକ୍ରୋସଫ୍ଟ ମାଇକ୍ରୋସଫ୍ଟଙ୍କର ତାର ଯିଏ ବାହା ହେଇଥିଲା ତାଙ୍କର ତ ଡିଭୋର୍ସ ହବ, ଦେଖ ସିଏ ସଫ୍ଟୱେୟାର ବାହାର କରିଛି, ଲକ୍ଷ ଲକ୍ଷ ଲୋକ ସେଥିରେ ବଞ୍ଚୁଛନ୍ତି, କେତେ ବଡ଼ ଜିନିଷକୁ ସେ ଟେକ୍ନିକାଲି ଆଡ଼ଭାନ୍ସ କରିଦେଇଛି, କିନ୍ତୁ ସ୍ପିରିଚୁଆଲ ଜିନିଷଟା ନାହିଁ। ମାଟେରିଆଲ ଜିନିଷଟା, ଭୌତିକ ଜିନିଷଟା ତୁମେ ଯେତେ ଆଡ଼ଭାନ୍ସ କର, ଦିବ୍ୟ ଜିନିଷଟା ନାହିଁ ମାନେ ତୁମେ ଡିଫିଟ୍ ହେଇଯିବ। ସ୍ପିରିଚୁଆଲ ଲାଇନ୍ଟା ବି ସେୟା, ଆମର ଯଦି କୃପାଟା ନ ମିଳିବ ଦିବ୍ୟ ଜ୍ଞାନଟା ଆମକୁ, ସେଥିପାଇଁ ସେ ଲେଖିଲେ ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶ, ଦିବ୍ୟ ଜ୍ଞାନଟା ହୃଦୟରେ ଆସେ। ତୁମେ ଏମିତି ସଂଗ୍ରାହକ ଭଳିଆ ବହୁତ ପଢ଼ାପଢ଼ି କରି ଖାତାପତ୍ର ଲେଖାଲେଖି କରି ତୁମେ କ'ଣ କରିବ, ସେଟା ତୁମର କ'ଣ କାମରେ ଲାଗିବ, କିଛି କ୍ଷତି ନାହିଁ, ତୁମର ସମୟଟା ଭଗବାନଙ୍କ କାର୍ଯ୍ୟରେ ଯାଉଛି, କିନ୍ତୁ ମନେ ରଖ ସେଟା ତୁମକୁ ସାହାଯ୍ୟ କରିବନି ଯେପର୍ଯ୍ୟନ୍ତ ତୁମେ କୃପା ପ୍ରାପ୍ତ ନ ହେଇଛ, ଦିବ୍ୟ ଜ୍ଞାନଟା ପାଇବନି। ଆଉ ଏଟା ଥିଓରିଟିକାଲ ନଲେଜ, ଆଉ ଏଟା ସେଟା ବିଶେଷ ତୁମକୁ ହେଲ୍ପ କରିବନି, ସେଟା କେବଳ ଗୋଟେ ମନକୁ, ଆମର ସମୟଟା ଯାଉଛି, ଏନଗେଜମେଣ୍ଟ ହେଉଛି, ଆମ ମନକୁ ଗୋଟେ ପ୍ରସନ୍ନତା ଦେବ, କିନ୍ତୁ ଭକ୍ତି ଅନୁମୁଖୀ ହେଇପାରିବନି। ଦିବ୍ୟ ଜ୍ଞାନ ଜନ୍ମ ଅନ୍ତ ଥିଲେ, କିନ୍ତୁ ଦିବ୍ୟ ଜ୍ଞାନରୁ ବଞ୍ଚିତ ହେଇଗଲେ। ଏ କଥା ଭଲ ରକମ ଜାଣିଲେ, ଜାଣିଥିଲେ ଯେ ପୁତ୍ରଗଣ ମଧ୍ୟ ତାଙ୍କ ପରି ଧର୍ମନୀତି ସମ୍ବନ୍ଧରେ ଅନ୍ଧ ଅଟନ୍ତି। ସିଏ ଭଲ ଭାବେ ଜାଣିଥିଲେ ମୋ ପୁଅ ବି ମୋ ଭଳିଆ ସବୁ ଧର୍ମନୀତି ବିଷୟରେ ଅନ୍ଧ, ପ୍ରଭୁପଦ ଲେଖୁଛନ୍ତି, ତାଙ୍କ ପୁତ୍ରଗଣ ମଧ୍ୟ ତାଙ୍କର ଧର୍ମ, ଏବଂ ସେ ଏକଥା ମଧ୍ୟ ଭଲ ଭାବରେ ଜାଣିଥିଲେ ଯେ ସେମାନେ କେବେ ହେଲେ ଆଜନ୍ମ ଧାର୍ମିକ ପାଣ୍ଡବମାନଙ୍କ ସହିତ ସନ୍ଧି କରିପାରିବେ ନାହିଁ, ସେ ଜାଣିଥିଲେ। ତଥାପି ସେ ତୀର୍ଥସ୍ଥାନର ପ୍ରଭାବ ସମ୍ବନ୍ଧରେ ସନ୍ଦେହ ଆଣିଥିଲେ, ଏଟା ଜାଣିକି ବି ସନ୍ଦେହ ଆସୁଥିଲା, କାହିଁକି ଯେହେତୁ ଧର୍ମକ୍ଷେତ୍ର, ସେଇଟାକୁ ଡରୁଥିଲେ ସେ, ମୋ ପୁଅ କେବେ ସନ୍ଧି କରିବେନି, ମୋ ପୁଅମାନେ ମୋ ସେଭଳିଆ ଧର୍ମ ବିଷୟରେ ଅଭିଜ୍ଞ ମୋ ଭଳିଆ ଅନ୍ଧ, କିନ୍ତୁ ତଥାପି ଡର ଲାଗୁଛି କାଳେ ଧର୍ମକ୍ଷେତ୍ର ଗଲା ପରେ ଦୁର୍ଯ୍ୟୋଧନର ମନ ପରିବର୍ତ୍ତନ ହେଇଯିବ କି। ସେ ଯେତେବେଳେ ସଞ୍ଜୟଙ୍କୁ ଯୁଦ୍ଧକ୍ଷେତ୍ର କଥା ପଚାରିଲେ, ସେତେବେଳେ ସଞ୍ଜୟ ତାଙ୍କର ମନ କଥା ଜାଣିପାରିଲେ, ତେଣୁ ସେ ହତାଶ ହୋଇ ପଡ଼ିଥିବା ରାଜାଙ୍କୁ ଟିକେ ପ୍ରେରଣା ଦେବାକୁ ଇଚ୍ଛା କଲେ। ସଞ୍ଜୟ ବୁଝିପାରୁଥିଲେ ଯେ ହତାଶ ହେଇଯାଇଛନ୍ତି, ପ୍ରେରଣା ଏସବୁ ବଳଦେବୀ ଦେଶ ତାଙ୍କ ଟିକାରେ ଲେଖିଛନ୍ତି, ସେଥିପାଇଁ ସେ ତାଙ୍କ ଚେତାବନୀ ଶୁଣାଇ କହିଲେ ଯେ ତାଙ୍କର ପୁତ୍ରଗଣ ତୀର୍ଥସ୍ଥାନର ପ୍ରଭାବରେ ପ୍ରଭାବିତ ହୋଇ କେବେ ହେଲେ ସନ୍ଧି କରୁନାହାନ୍ତି। ତେଣୁ ସଞ୍ଜୟ ରାଜା ଧୃତରାଷ୍ଟ୍ରଙ୍କୁ କହିଲେ ଯେ ତାଙ୍କର ପୁତ୍ର ଦୁର୍ଯ୍ୟୋଧନ ପାଣ୍ଡମାନଙ୍କର ସୈନ୍ୟକୁ ଦେଖିଲା ପରେ ସଙ୍ଗେ ସଙ୍ଗେ ସେନାପତି ଦ୍ରୋଣାଚାର୍ଯ୍ୟଙ୍କର ନିକଟକୁ ଯାଇ ପ୍ରକୃତ ଅବସ୍ଥା କଥା ବୁଝାଇଲେ। ଦୁର୍ଯ୍ୟୋଧନଙ୍କୁ ଏଠାରେ ରାଜା ବୋଲି କୁହାଯାଇଛି, ତଥାପି ଅବସ୍ଥାର ଗୁରୁତ୍ୱ ଯୋଗୁଁ ସେନାପତିଙ୍କ ନିକଟକୁ ସେ ଯାଇଥିଲେ, ତେଣୁ ସେ ଏକ ରାଜନୀତିଜ୍ଞ ହେବାକୁ ସମ୍ପୂର୍ଣ୍ଣ ଯୋଗ୍ୟ ଥିଲେ, କିନ୍ତୁ ଦୁର୍ଯ୍ୟୋଧନଙ୍କର ଏ କୂଟନୈତିକ ଢାଙ୍କୁଣୀ, ଅର୍ଥାତ୍ ସେ ଜଣେ ଅତି ଦକ୍ଷ କୂଟନୀତିଜ୍ଞ ବା ରାଜନୀତିଜ୍ଞ ବୋଲି ଯାହା ବାହାରକୁ ଜଣାପଡ଼ୁଥିଲା, ତାଙ୍କର ଆଶଙ୍କାକୁ ଛପାଇ ପାରିଲେ ନାହିଁ। ସେ ଯେତେବେଳେ ପାଣ୍ଡବମାନଙ୍କର ସୈନ୍ୟସଜା ଦେଖିଲେ, ସେତେବେଳେ ସେ ଭୀତତ୍ରସ୍ତ ହୋଇପଡ଼ିଲେ ଏବଂ ଭୀତତ୍ରସ୍ତ ହୋଇପଡ଼ିଥିଲେ, ଏହା ପରିଷ୍କାର ଭାବରେ ଜଣାପଡ଼ିଛି। ଏସବୁ ଯାକ ବଳଦେବ ଭୀଷଣଙ୍କର ଚକ୍ରବେଦଙ୍କ ଟୀକା, ଏଇ ଯେଉଁ ଭାବାର୍ଥ ପ୍ରପାତ ସବୁ ଏଥିରୁ ଆଣିକି ତାଙ୍କ ନିଜ ଭାଷାରେ ସବୁ ସୁନ୍ଦର ଭାବରେ ରଚନା କରିଛନ୍ତି। ଯେଉଁ ସନ୍ଧ୍ୟାରେ ପଡ଼ିଯାଇଥିଲେ କିଏ ଧୃତରାଷ୍ଟ୍ର, ସେ ସନ୍ଧି ହବ କ'ଣ ସେ ଜାଣିଥିଲେ, କେବେ ସନ୍ଧି ମୋ ପୁତ୍ର କରିବେ ନାହିଁ, କିନ୍ତୁ ତଥାପି ଡାଉଟ୍ ଲାଗୁଥିଲା କାହିଁକି, ଏଇଟା ଧର୍ମକ୍ଷେତ୍ର ବୋଲି। ଚକ୍ରବର୍ତ୍ତୀ ବିଶ୍ୱନାଥ ଚକଟାଉ ଲେଖିଲେ, ବିଦିତ ତତ୍ ଅଭିପ୍ରାୟ ସ୍ତଦାଂଶ ଅଭିପ୍ରାୟ ସ୍ତତ୍ ଅଂଶସୀତ ଯୁଦ୍ଧମେବ ଭବେତ୍। ବିଦିତ ତତ୍ ଅଭିପ୍ରାୟ, ସଞ୍ଜୟ ତାଙ୍କ ଅଭିପ୍ରାୟ ବୁଝିପାରିଲେ, ଧୃତରାଷ୍ଟ୍ର ପୁରା ଭୟ କରିଗଲେଣି, ସେ ଭାବୁଛନ୍ତି ବୋଧେ ପୁତ୍ର ସନ୍ଧି କରିଦେବେ। ବିଦିତ ତତ୍ ଅଭିପ୍ରାୟ, ତାଙ୍କ ଅଭିପ୍ରାୟକୁ ବୁଝିକି ଯୁଦ୍ଧମେବ ଭବେତ୍, ସଂଶିତମ ଯୁଦ୍ଧମେବ ଭବେତ୍, ଚିନ୍ତା କରୁନି ଯୁଦ୍ଧ ନିଶ୍ଚିତ ହବ, କିନ୍ତୁ ତତ୍ ମନରଥ ପ୍ରତିକୂଳମିତି ମନସି କୃତ୍ୱାହ ଦୃଷ୍ଟା ଇତି। କିନ୍ତୁ ମନର ପ୍ରତିକୂଳ ଜାଣୁଛନ୍ତି, ଇଏ ମନ ପ୍ରବାଦ ଦେଖିଲେଣି ପୁରା ବହୁତ ଭାଙ୍ଗି ପଡ଼ିଥିଲି, ସେ ମନର ପ୍ରତିକୂଳଟାକୁ ଜାଣିଦେଇକି ସେ ତାଙ୍କୁ କହୁଛନ୍ତି ଦୃଷ୍ଟା ଇତି, ଏ ଶ୍ଳୋକଟିକୁ କହିଲେ। ଏଠି ବର୍ତ୍ତମାନ 9 ଶ୍ଳୋକରେ ସଞ୍ଜୟ କହିବେ, କେବଳ ଗୋଟିଏ କଥାକୁ ବୁଝେଇବେ, 9 ଶ୍ଳୋକରେ କ'ଣ ବୁଝେଇବେ, ପ୍ରଥମ ଶ୍ଳୋକଟାକୁ ବୁଝେ, ପ୍ରଥମ ଯେଉଁ ଶବ୍ଦ କିମ୍ କୁର୍ବତ୍ ସଞ୍ଜୟ, କ'ଣ କଲେ ସଞ୍ଜୟ କହିବେ ଯୁଦ୍ଧ ନିଶ୍ଚିତ ହବ, ତୁମେ ଯେଉଁ ଭାବୁଥିଲ ସନ୍ଧି ହବ ସନ୍ଧି ହବନି, ଦୁର୍ଯ୍ୟୋଧନ କିଛି ବଦଳିଲାନି। ତେଣୁ 9 ଶ୍ଳୋକ, ପ୍ରଥମ ଶ୍ଳୋକ ପରେ ଏ ଦ୍ୱିତୀୟ ଶ୍ଳୋକରୁ 9 ଶ୍ଳୋକ କେବଳ ଏଇଟା ପ୍ରଥମ ଶ୍ଳୋକକୁ ବୁଝିବା ପାଇଁ, କିମ୍ କୁର୍ବତ୍ କ'ଣ କଲେ, 9 ଶ୍ଳୋକ ଆରମ୍ଭ କଲେ। ଆଚ୍ଛା ବଳଦେବ ଭୀଷଣ ତାଙ୍କ ଟୀକାରେ କ'ଣ ଲେଖିଲେ, ଈଶ୍ୱର ପ୍ରଭୁପାଦ, ଆମେ ଯାହା ପଢ଼ିଲେ ପ୍ରଭୁପାଦଙ୍କର ଯେଉଁଠି ପ୍ରଭୁପାଦଙ୍କର ଟୀକା ଅଛନ୍ତି ମୁଁ ସେଟା ପଢ଼ିଦେଇକି କହିଦେବି। ଏବଂ ଜନ୍ମାନ୍ଧସ୍ୟ ପ୍ରଜ୍ଞା ଚକ୍ଷୁଷ୍ୟ ଧୃତରାଷ୍ଟ୍ରସ୍ୟ, ପ୍ରଭୁପାଦ ଲେଖିଛନ୍ତି ଧୃତରାଷ୍ଟ୍ର ଜନ୍ମାନ୍ଧ ଥିଲେ, ସେଟାକୁ ଏଇଟା ହେଉଛି ବଳଦେବ ଭୀଷଣ ଟୀକା। ଏବଂ ଜନ୍ମାନ୍ଧସ୍ୟ ପ୍ରଜ୍ଞା ଚକ୍ଷୁଷ ଧୃତରାଷ୍ଟ୍ରସ୍ୟ ଅଚକ୍ଷୁଷ, ଜନ୍ମରୁ ଅନ୍ଧ ଥିଲେ ଏବଂ ପ୍ରଜ୍ଞା ଚକ୍ଷୁ ସେ ଲାଭ କରିନଥିଲେ। ଧର୍ମ ପ୍ରଜ୍ଞା ବିଲୋପନମ ମହାଅନ୍ଧସ୍ୟ ମତ ପୁତ୍ର, ଯେ ମୋ ପୁତ୍ର ମାନେ ମୋ ଭଳି ମହାଅନ୍ଧ, କାହିଁକି ନା ଧର୍ମ ପ୍ରଜ୍ଞା ତାଙ୍କର ବିଲୋପନ ହେଇଯାଇଛି। କଦାଚିତ ପାଣ୍ଡବେଭ୍ୟୋସ୍ତ ରାଜ୍ୟ ଦଦାତି ବିମ୍ଳାନ୍ୟଚିତ, ମୋ ପୁଅମାନେ କ'ଣ ଏ ପାଣ୍ଡବମାନଙ୍କୁ ଦେଇଦେବି କି ରାଜ୍ୟ, ଏ ପୁରା ତାଙ୍କ ମନ ପୁରା ଭାଙ୍ଗି ଯାଇଥିଲା କାହାର, ଧୃତରାଷ୍ଟ୍ରଙ୍କର। ବିଜ୍ଞାୟ ଧର୍ମିଷ୍ଟ ସଞ୍ଜୟ, ଏଇଟାକୁ ତ ଜାଣିପାରିଲେ ସଞ୍ଜୟ, ସଞ୍ଜୟ ଜାଣିକି କ'ଣ କହିଲେ, ତତ୍ପୁତ୍ର କଦାଚିତ ବି ତେଭ୍ୟମ ରାଜ୍ୟମ ନ ଅର୍ପିଷ୍ୟତି, ଆପଣ କେବେ ଭୟ କରନ୍ତୁନି, ଆପଣଙ୍କ ପୁଅ କେବେ ହେଲେ ରାଜ୍ୟ ପ୍ରଦାନ କରିବ ନାହିଁ, କେବେ ବି ରାଜ୍ୟ ପ୍ରଦାନ କରିବ ନାହିଁ। ଆଚ୍ଛା ଆଚାର୍ଯ୍ୟମ କ'ଣ ତାପରେ ରହିଲେ, ବିଢ ଦୁର୍ଯ୍ୟଧନସ୍ତତା ପଶ୍ୟତାମ ପାଣ୍ଡପୁତ୍ରାଣ। ହଁ ଆଚ୍ଛା, ଏଠି ଦୁର୍ଯ୍ୟଧନର ଗୋଟିଏ ଏଠି ତାତ୍ତ୍ୱିକ ସିଦ୍ଧାନ୍ତ କ'ଣ ରହିଲା, ଯେଉଁ ଯେଉଁ ତ ସିଦ୍ଧାନ୍ତ ଆଚାର୍ଯ୍ୟମାନେ ଦେଇଛନ୍ତି, ଆମର ଭାଷ୍ୟ ସବୁ ଦେଇଛନ୍ତି, ଆମର ବିଶେଷକୁ ଭକ୍ତିମୟ ଠାକୁର ଭାଷ୍ୟ ଦେଇଛନ୍ତି, ଗୋଟିଏ ଶ୍ଳୋକର ଗୌଡ଼ୀୟ ସିଦ୍ଧାନ୍ତ ବା ତାତ୍ତ୍ୱିକ କ'ଣ ରହିଲା, ଧୃତରାଷ୍ଟ୍ର କ'ଣ ଭାବୁଥିଲେ, ମୋ ପୁତ୍ର ମୋ ଭଳି ମହାନ୍ଧ, ସେମାନେ ସବୁ ଧାର୍ମିକ ନୁହନ୍ତି, କିନ୍ତୁ ମୋତେ ଡର ଲାଗୁଛି ସେ ଧର୍ମକ୍ଷେତ୍ରରୁ ଯେହେତୁ ଯାଇଛନ୍ତି ସେ ପରିବର୍ତ୍ତନ ହେଇଯିବେ, ଏଇଟା ଗୋଟେ ବଡ଼ ସିଦ୍ଧାନ୍ତ ଆସୁଛି। ଜୀବର ସ୍ୱଭାବ କେତେବେଳେ ହେଲେ ଏଇଭଳି ଲୋକଙ୍କର କେବେ ହେଲେ ଧର୍ମକ୍ଷେତ୍ରରୁ ଗଲେ ବି ପରିବର୍ତ୍ତନ ହେବ ନାହିଁ, ଏଠି ସେ କହିଲେ ଧର୍ମକ୍ଷେତ୍ରରେ ଉପସ୍ଥିତି ହୋଇ ମଧ୍ୟ ଦୁର୍ମତି ଦୁର୍ଯ୍ୟୋଧନ ମନରେ କୌଣସି ପରିବର୍ତ୍ତନ ହେଲାନି, କ'ଣଟା ହବ ମନରେ ପରିବର୍ତ୍ତନ, ଲୋକ କ'ଣ ଭଲ ଜାଗାକୁ ଚାଲିଗଲେ ବଦଳିଯିବ ସାଙ୍ଗେ ସାଙ୍ଗେ ନା କ'ଣ, କିଛି ହବନି, ସ୍ୱଭାବ ବଳବାନ ବହୁତ, ଲୋକମାନେ ସେଥିପାଇଁ କୁହନ୍ତିନି ଏତେ ଦିନ ସେ ଭୋଜନ କଲା ତାର କାହିଁକି କିଛି ବଦଳୁନି, ଆରେ ସ୍ୱଭାବଟା ନା ସେ ଧର୍ମକ୍ଷେତ୍ର ରହିଲା କ'ଣ ତା ସ୍ୱଭାବ ସେଟା ଅଛି, ସେଟା ବଦଳିବ କେମିତି, ତା ଉପାୟ ଅଲଗା, ତୁମେ ସରଳ ତ ନହେଲେ ନିଷ୍କପଟ ନହେଲେ ସାଧୁଗୁରୁଙ୍କ ପାଖରେ ସମର୍ପିତ ହୋଇ ତାଙ୍କ ବୁଦ୍ଧିରେ ନଚାଲ ତୁମେ ମାନେ କିଛି ପରିବର୍ତ୍ତନ ହବନି, ସ୍ୱଭାବ ଯାହା ରହିଥିବ ସେ ରହିଥିବ, ସେମିତି ହରେ କୃଷ୍ଣ ଚାଲିଥିବ, ତୁମେ ଭଗବାନ ଭୋଜନ କର ଯାହା ଯାହା କର, ତୁମ ସ୍ୱଭାବଟା ଯାହା ଥିବ ସେଇଆ ଥିବ, ବଦଳିବନି କିଛି, କାହିଁକିନା ତୁମେ ଶରଣାଗତ ହେଇପାରୁନ, ଏଟା ତ ତୁମ ସଂସ୍କାରଟା ରହିଯାଉଛି, କର୍ମଫଳଟା ଏଟା ତୁମକୁ ସେଇ ବୁଦ୍ଧିରେ ଖାଲି ସବୁବେଳେ ଦେଖା ହବ, ଶରଣାଗତ ହେଲେ ତ ତୁମେ କୃପାଟା ପାଇଲେ ତ ତୁମର ସ୍ୱଭାବଟା ବଦଳିବ ନା ବଦଳିବ କି? ଧର୍ମ କ୍ଷେତ୍ରକୁ ଚାଲିଗଲା ପରେ ଯେ ଦୁର୍ଯ୍ୟୋଧନର ସ୍ୱଭାବ ବଦଳିଗଲା ତାହା ନୁହେଁ, ବରଂ ଦୁର୍ଯ୍ୟୋଧନର ସ୍ୱଭାବ କଣ ହେଲା, ଆହୁରି ଭୟଙ୍କର ହେଇଥିଲା। କଣ ଭୟଙ୍କର ହେଇଥିଲା ସେ ପରବର୍ତ୍ତୀ ଶ୍ଳୋକରେ କହି। ଆଚ୍ଛା, ଆଚାର୍ଯ୍ୟ ଉପସଙ୍ଗମ ଅଛି ନା ସେ ଶ୍ଳୋକରେ? ଆଚାର୍ଯ୍ୟ ଉପସଙ୍ଗମ୍ୟମ ରାଜା ବଚନମ ଅବ୍ରବିତ୍। ଆଚାର୍ଯ୍ୟ ଧନୁବିଦ୍ୟାପ୍ରଦମ ଦ୍ରୋଣମ ଉପସଙ୍ଗମ୍ୟମ ସ୍ୱୟଂ ତଦନ୍ତିକମ ଗତ୍ୱା। ରାଜା ରାଜନୀତି ନିପୁଣମ ପ୍ରଭୁ ରଚନା କରିଛନ୍ତି। ସେ କେତେ ଚାଲାକ ଥିଲେ କିଏ? ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନ ରାଜାଙ୍କ ନିକଟକୁ ସମସ୍ତେ ଆସିବା କଥା, ଦୁର୍ଯ୍ୟୋଧନ ଗଲେ କେଉଁଠିକି? ଦ୍ରୋଣ କାହିଁକି ତାଙ୍କ ପାଖକୁ ଗଲେ? ଗୁରୁଙ୍କ ପାଖକୁ କାହିଁକି ଗଲେ? ଗୁରୁ ଯୋଗୁ ଯାଇନାହାନ୍ତି, ରାଜନୀତିଜ୍ଞ ସେ ଭୟ କରିଗଲେ। ସେ ପୂର୍ବଦେ ଲେଖିନାହାନ୍ତି ତାଙ୍କର ଯୋଉ ଭିତରେ ରାଜନୀତିଜ୍ଞ କୂଟନୀତିଜ୍ଞ ଯୋଉ ଢାଙ୍କୁଣୀଟା ଥିଲା ସେଟା ଖୋଲିଗଲା। ପୂର୍ବଦେ ତାତ୍ପର୍ଯ୍ୟରୁ ସେ ତାଙ୍କର ନିଜ ଭାଷାରେ ରଖିଦେଇଛନ୍ତି। ସିଏ ଯାଉଛନ୍ତି ଗୁରୁଙ୍କ ପାଖକୁ କାହିଁକି? ଆଗେ ଭୟ କରିକି, ଭୟ କରିଗଲେ କାହାକୁ? ପାଣ୍ଡବ। ପାଣ୍ଡବଙ୍କର ସୈନ୍ୟସଜାକୁ ଦେଖି ଦୁର୍ଯ୍ୟୋଧନ ଭୟ କରିଗଲାଣି। କୂଟନୀତିଜ୍ଞ ଥିଲେ ନା, ଭୟ କରିଗଲା ସେଠି ଦେଖେଇଲେ ଚଳିବେ କି? ସେ ଜାଣୁଛି ଭୟ କରିଗଲାଣି ମାନେ ମୋତେ ଯୁଦ୍ଧରେ କିଏ କିଏ ବିଜୟ କରିପାରିବେ, କିଏ କରିପାରିବେ? ଆଉ ପାଣ୍ଡବ ମାନେ ଯାହାକୁ ବସ୍ତ୍ରବିଦ୍ୟା ଶିଖେଇଛନ୍ତି, ଯାହା କତୁରୁ ଶିଖିଛନ୍ତି, କାହା କତୁରୁ? ଦ୍ରୋଣାଚାର୍ଯ୍ୟଙ୍କ କତୁରୁ। ତାଙ୍କର ଗୋଟେ ସନ୍ଦେହ ସବୁବେଳେ ରହୁଥିଲା, ଗୁରୁଙ୍କର ନିଶ୍ଚିତ ସ୍ନେହ ରହିବ କାହା ପ୍ରତି? ପାଣ୍ଡବମାନଙ୍କ ପ୍ରତି। ତେଣୁ ଗୁରୁଙ୍କୁ ବର୍ତ୍ତମାନ ଠିକ୍ ଶିଖିବାର ଅଛି ବୁଦ୍ଧି। ଆଉ ବୁଝିଗଲେ ତ ବାବୁଲି? ଆଉ ଧର୍ମ କ୍ଷେତ୍ରକୁ ଗଲେ କ'ଣ ହବ? ମଣିଷ ଏଇ ଯେଉଁ ଶିଷ୍ୟ ହେଉଛନ୍ତି ଭଲ ମନ୍ଦ କରୁଛନ୍ତି, ସେ ଗୁରୁଙ୍କୁ ଠୁକି ଦେଇକି ପଳେଇବେ ପଳେଇବେ, ଏଇଟା ବଡ଼ କଥା କିଛି ନୁହେଁ। ଏହା ଦୁର୍ଯ୍ୟୋଧନ ଭଳିଆ ତୁମେ ଯୋଉଠି ଗଲେ ତୁମର କ'ଣଟା ହବ? କିଛି ହବନି। ସେଠି କ'ଣ ହବ? ଦୁର୍ଯ୍ୟୋଧନର ସ୍ୱଭାବ ବଦଳିଲାନି, ବରଂ ଖରାପ ହେଇଗଲା ଅଧିକା। କ'ଣ ହବ ଖରାପ ହେଇଗଲା? ଯେଉଁଟା ଥିଲାବେଳେ ଅସ୍ତ୍ରବିଦ୍ୟା ଶିକ୍ଷା କରିଥିଲା, ଗୁରୁଙ୍କୁ କିଛି କହିନଥିଲା, ବର୍ତ୍ତମାନ ସେଠି ଯାଇ ଗୁରୁଙ୍କୁ ଉପଦେଶ ଦେଲେନି। ସେଠି ସେ ଲେଖିଲେ ବା ଅନ୍ତରର ପାପପୂର୍ଣ୍ଣ ଅଭିସନ୍ଦ ବଜାୟ ରଖିଥିଲେ। ଯାହା ପାପପୂର୍ଣ୍ଣ ଅଭିସନ୍ଦ ତାର ଥିଲା ସେୟା ଥିଲା। କପଟରେ କୌଶଳରେ ମଧ୍ୟ ଗୁରୁଦେବଙ୍କୁ କଟୁକ୍ତି ଦ୍ୱାରା ବ୍ୟଥିତ କରିଥିଲେ। କପଟ ଗୁରୁଦେବଙ୍କୁ କଷ୍ଟ ପର୍ଯ୍ୟନ୍ତ ଦେଲା ସେଠି। ଆଉ ବଦଳିଲା କି ଧର୍ମ? ଧାର୍ମିକ ଧର୍ମସ୍ଥାନକୁ ନ ଯିବା ପୂର୍ବରୁ ସେ କ'ଣ କେବେ ଗୁରୁ ଗାଳି ଦେଇଥିଲା କି? ଦେଖ ବର୍ତ୍ତମାନ ସେଠିକି ଯାଇକି ଧର୍ମସ୍ଥାନରେ ଗାଳି ଦେଲେଣି, ବଦଳିଲେନି, କିଛି ବଦଳିଲେନି। ଆଉ ଲୋକମାନେ କ'ଣ ନା ତାକୁ ନେଇ ତୀର୍ଥ ଟିକେ ବୁଲି ଆଣ, ତା ମଠ ମନ୍ଦିର ବୁଲି ଆଣ, ସେ ପରିବର୍ତ୍ତନ ହେଇଯିବ। କ'ଣ କେମିତି ହେଇଯିବ? ହେଇଯିବ କ'ଣ? ସେ ଗୋଟେ ଓଡ଼ିଆରେ ଅଛି, ମୋତେ ଯେତେ ମାଠିବୁ ମାଟ ମୁଁ ସେଇ ଦରପୋଡ଼ା କାଠ, ଅଙ୍ଗାର ସତ ଧୋଉଦେ ନା ମଳିନତ୍ୱ ନ ଯାଏ। ଅଙ୍ଗାରଟାକୁ ଶହେବାର ଧୋଇବ, ଧୋଇଲେ କଳା ଛାଡ଼ିଯିବ ନା କ'ଣ ହବନି? ସ୍ୱଭାବ ଏମିତି ବଦଳିବନି, କିଛି ହବନି। କେବଳ ଏଇ ଭଗବାନଙ୍କର କୃପା, ଯଦି ଭଜନ ସାଧୁ ନିଜ ବୁଦ୍ଧିକି ଛାଡ଼ିବ, କୁଟିଳତା ଛାଡ଼ିବ। ଏବେ ସେଠି ଲେଖିଲେ ଅନ୍ତର ଅଭିସନ୍ଧି ଯୋଉ ତାର ବଳବାନ ହେଇଗଲା, ଛାଡ଼ିଲେନି। ସାଧୁ ସଂଘ ଅର୍ଥ ଯଦି କୁହାଯିବ, ଯଦି କିଛି ଗୋଟେ ପରିଭାଷା ହେଉଛି ସରଳ, ତୁମେ ସରଳ ନ ହେଇପାରେ ସାଧୁ ସଂଘ କିଛି କରିପାରିବ, ତାର ବେନିଫିଟ କିଛି ପାଇପାରିବନି, ସାଧୁ ଭାବରେ କିଛି ପାଇପାରିବନି, ଧର୍ମରୁ କିଛି ପାଇପାରିବନି, ବାସ୍ ଫିନିସ୍। ଗୁରୁଦେବ ଷ୍ଟ୍ରେଟ୍ କହୁଛନ୍ତି ତୁମେ ଶରଣାଗତ କେବେ ବି ହେଇପାରିବନି, କୁଟିଳ ତୁମ ବୁଦ୍ଧିରା କୁଟିଳ ବୁଦ୍ଧି ଆଉ, ତୁମେ ଏଠି ଟୋଟାଲ ଚାଲିପାରିବନି ରାସ୍ତାରେ, ଆଉ ଝୁଣ୍ଟିକି ପଡ଼ିବ, ଆଉ ହଜାର କଣ୍ଟା ପଶିବ, ଆଉ ସିଧା ରାସ୍ତା ତୁମକୁ ଦେଖା ହବନି। ଆଉ ଦୁର୍ଯ୍ୟୋଧନ ଦେଖୁନା ସେଠି ଯାଇକି ଆଉ ଓଲଟି ଗୁରୁଙ୍କୁ କଟୁକ୍ତି କଲା ଧର୍ମକ୍ଷେତ୍ର। ଇଏ କ'ଣ ଭାବୁଥିଲା? ପୁତ୍ର ପିତା କ'ଣ ଭାବୁଥିଲେ? ମୋ ପୁତ୍ର ଧାର୍ମିକ ହେଇଯିବ, ଧାର୍ମିକ ହେଲା ନା ଅଧାର୍ମିକ ହେଲା କିଛି ବଦଳିଲାନି, ଧର୍ମକ୍ଷେତ୍ର ଯେମିତି ସେମିତି ରହିଛନ୍ତି, କ'ଣ ତାଙ୍କୁ ଫଳ ଦେଲେ? ଏଠି ସେ କଥା କହୁଛନ୍ତି, ରାଜା ରାଜନୀତି ନିପୁଣମ ଭାରି ନିପୁଣ ଥିଲେ, ସେଟା ପୂର୍ବତ ତାଙ୍କ ଭାଷାରେ ଲେଖିଲେ, କହିଲେ ନା ଏଠି ମହାରାଜ ରାଜନୀତି ନିପୁଣ କିଏ? ଦୁର୍ଯ୍ୟୋଧନ ଥିଲେ। ଆଚ୍ଛା, ରାଜନୀତି ନିପୁଣମ ବଚନ ଅଳ୍ପାକ୍ଷରତ୍ୱ ଗମ୍ଭୀର ଅର୍ଥତ୍ୱ। କାହିଁକି ରାଜନୀତି ନିପୁଣ? ଅଳ୍ପ କଥା କହୁଥିଲେ କିନ୍ତୁ ବହୁତ ଗମ୍ଭୀର କଥା। ଏ ଆଗକୁ ଆସିବ ସେ ଜିନିଷ, ଅଳ୍ପ କଥା କହିବେ ଗମ୍ଭୀର କଥା କହିବେ, ମାନେ ଗୁରୁଙ୍କୁ ପୁରା ପାଠ ପଢ଼େଇବେ, ଗୁରୁ ପୁରା ଗୁରୁଗିରି କରୁଛନ୍ତି, କିନ୍ତୁ ଅଳ୍ପ କଥା କହିଛନ୍ତି କିନ୍ତୁ ବହୁତ ଗମ୍ଭୀର କଥା। ଆଉ କୁଟିଳ ବୁଦ୍ଧି ଲୋକ ନା, କୁଟିଳ ଲୋକ କ'ଣ କରିବେ? ସେ ଗୋଟେ କଥା କହିଦେଇଛି, ତା ଦେହରେ ପାଞ୍ଚଟା କଥା ଥିବ, ତୁମେ କ'ଣ ବୁଝୁଥିବ? ଆରେ ଭାଇ ଦେଖିକି ଚଳିବରେ
ଶ୍ରୀକୁଟୁ ଲୋକଟା ଥିବେ ମାଙ୍ଗୁରେ ଯୋଉ ସବୁ ଗାଁରେ ସବୁ ଥାନ୍ତି, ସିଏ ସେଣେ ଜାଣିଛି, ସେ ଲୋକ କତିରୁ ଶୁଣିଥିବ ଯେ ଇଏ ତାକୁ ବାଡ଼ାପିଟା କରିବ, ତା ଜମିର ଧାନ ଏମିତି ନବ କି କଣ କରିବ, ସେ ଶୁଣିଥିବ ସେ କୁଟୁ ଲୋକ. ଆଉ ଏତେ ଗାମୁଛା ପକେଇ ସେ ଯୋଉ ଗାଁରେ ସବୁ ବୁଲନ୍ତିନି କି ଗାଁଟା ଉଠରେ ସବୁ କୁଟୁ ଲୋକଟା, ୟା କତିରୁ ଚା କପେ ଖାଇବେ, ତା କତିରୁ ଚା କପେ ଖାଇବେ, ଟିକେ ଭାଇ କେମିତି ଭଲ ଅଛୁ, ହଉ ସେଟା କି କଣ ଭଲ ଅଛି ଦେଖିଥାଏ କି ଚଳ, ଆଜିକାଲି ବେଳ ଭଲ ନାହିଁ ଇଏ ନାହିଁ, ହଁ ଆ ସୀତାଟା କି ଚା ପିଦେବ, ଏଠି ଚା କପେ ଖାଇଦେଲା, ତା ଖାଲି ଗୋଟେ କଣ କହିଦେଇଗଲା ଦେଖିକି ଟିକେ ଚଳ ବେଳ ଭଲ ନାହିଁ, ସେଣେ କଣ ଜାଣିଛି ଯେ ସେ ଲୋକ ରେଡି କରିଛି ୟାକୁ ପିଟିବ, ସବୁ ଯୋଜନା ଜାଣିଛି ଲୋକ ଗୁଡାକର ଏ କୁଟୁ ଲୋକ ଗୁଡାକର ସୁହାସ ହୁଏ. ଆଉ ସିଏ ଯେତେବେଳେ ମାଡ଼ ଖାଇସାରିବ କୁଟୁ ଲୋକ ଇଏ ବୁଝିପାରିବେ ସେଇଟା ହିଁ ସେ କହିଥିଲା ମତେ, ଆଉ ସିଏ ଏ କୁଟୁ ଲୋକ ସବୁବେଳେ ଧରା ପଡ଼ିବ, କୁଟୁ ଲୋକ କଣ ଭାବେ କୁଟୁ ସହ ଲୋକ ହବ ଯେ ଆମେ ସବୁଠୁ ଚତୁର, କେବେ ତ ଚତୁର ହବନି, କୁଟୁର ଲୋକ ସବୁବେଳେ ଠକିବ, କାହିଁକି ନା ଭଗବାନ ସବୁବେଳେ ଅଛନ୍ତି ନା, ସେ ସେଟା ଭଲ ପାଆନ୍ତିନି ଭଗବାନ, ଯଦି ସବୁଠୁ କିଛି ଘୃଣା କରନ୍ତି, ମୁଁ ଯାହା ଗୁରୁଦେବଙ୍କ ଶିକ୍ଷାରେ ଦେଖିଲି ପୁରା ସମ୍ପୂର୍ଣ୍ଣ ଭକ୍ତିନାଥ ଠାକୁରଙ୍କର ଶିକ୍ଷା ଗୁରୁଦେବଙ୍କ ଶିକ୍ଷା ଷ୍ଟ୍ରେଟଲି ମୁଁ ଯାହା ଦେଖିଲି ବୈଦେଶିକ ଉପରେ ବହୁତ ଷ୍ଟ୍ରେସ୍ ଦେଇଛନ୍ତି, ତୁମେ ସରଳତା ନ ହେଇପାରିଲେ ତୁମେ ସବୁ ସବୁଆଡ଼େ ମାଡ଼ ଖାଇକି ଆସିବ, ସ୍ପିରିଚୁଆଲ ଲାଇଫରେ ସବୁଆଡ଼େ ମାଡ଼ ଖାଇବ କେଉଁଠି, କାରଣ ଭଗବାନ ତ ଅସନ୍ତୁଷ୍ଟ ହେବେ, ତୁମେ ସରଳ ନୁହଁ ଆଉ କେତେ ବଡ଼ ବଡ଼ କଥା କୁହ, କେତେ ବଡ଼ ସ୍ଥିତିରେ ଥାଏ କ'ଣ କର, ସେଇଟା ଭଗବାନ ତୁମକୁ ସପୋର୍ଟ କେବେ କରିବେନି. ଆଉ ଇଏ ଅଳ୍ପାକ୍ଷର ଗମ୍ଭୀରାର୍ଥମ, ଏଇଟା କୁଟୁ ଲୋକଟା ନା, ବର୍ତ୍ତମାନ ଗୁରୁଙ୍କୁ ଅଳ୍ପ କଥା କହିବେ କିନ୍ତୁ ଭାରି ଗମ୍ଭୀର କଥା କହିବେ, ରାଜନୀତି ନିପୁଣ ପୂର୍ବଶୀରେ ଲେଖିଛନ୍ତି, ରାଜା ବୋଲି କୁହାହେଇଛି, ରାଜା କିଏ ଥିଲେ ସେ ସମୟରେ, ଧୃତରାଷ୍ଟ୍ର ରାଜା ଥିଲେ, ଆକୁ ରାଜା ବୋଲି କାହିଁକି କୁହାଗଲା, ସେଇଟାକୁ ସୀତା ଅର୍ଥର ଏଇ ବଳଦେବ ଦେଶ ଲେଖିଲେ, ତ ରାଜନୀତିର ନିପୁଣ ସେଥିପାଇଁ ରାଜା ବୋଲି କୁହାହେଉଛି, କାହିଁକି ନା ଅଳ୍ପାକ୍ଷରମ ଗମ୍ଭୀରାର୍ଥମ, ଗୁରୁଙ୍କୁ ଅଳ୍ପ କଥା କହିବେ କିନ୍ତୁ ବହୁତ ଗମ୍ଭୀର କଥା କହିବେ, ଆସିବ ସେ କଥା. ସଂକ୍ରାନ୍ତ ବଚନମ ବିଶେଷମ, ଭାରି ଡାଉଟଫୁଲ କଥା କହିବେ, ପୁରା ଏମିତି ଚାଲାକ କରି କଥାବାର୍ତ୍ତା କହିବେ, ଗୁରୁ ପକାହେଇ ବସିଥିବେ ଆଉ ଏମିତିକା କୁଟୁ ଲୋକଟା. ଅତ୍ର ସ୍ୱୟଂ ଆଚାର୍ଯ୍ୟ ସନ୍ନିଧ ଗମନେନ ପାଣ୍ଡବ ସୈନ୍ୟ ଦର୍ଶନମ ହେତୁକମ୍ ତସ୍ୟ ଅନ୍ତର୍ଭୟ, ଦେଖ ଭାରତର ପୂର୍ବ ଦେଶରେ ଲେଖିଛନ୍ତି ଯେ ନିଜେ ଗଲେ ଦେଖିବା ପାଇଁ କେଉଁଠିକି, ନିଜେ ଗୁରୁଙ୍କ ପାଖକୁ ଗଲେ, ଆଚାର୍ଯ୍ୟ ଉପସମ୍ୟମ ଆଚାର୍ଯ୍ୟଙ୍କ ପାଖକୁ କାହିଁକି ଗଲେ, ଅନ୍ତର୍ଭୟ ବିପଳ ବିଦୂଷଣ କହିଲେ, ଆଉ ଡର ଲାଗୁଥିଲା କାହିଁକି ନା ପାଣ୍ଡବ ସୈନ୍ୟ ଦର୍ଶନମ ଅନ୍ତର୍ଭୟ ଉତ୍ଥିତମ, ପାଣ୍ଡବମାନଙ୍କର ସୈନ୍ୟ ସୁଯୋଗକୁ ଦେଖିଦେଇକି ତା ଭୟ ଲାଗିଲା, କାହିଁକି ଭୟ ଲାଗିଲା, ପାଣ୍ଡବମାନଙ୍କର ସୈନ୍ୟ ସଜାଗ କିଏ ସଜାଇଥିଲା, ଧୃଷ୍ଟଧୁମ୍ନ, ଏତେ ସୁନ୍ଦର ସଜାଇଥିଲା, ସେ ସଜାଇଥିଲା ଧୃଷ୍ଟଧୁମ୍ନ କାହାର ଶିଷ୍ୟ, ଦ୍ରୋଣାଚାର୍ଯ୍ୟଙ୍କର ଶିଷ୍ୟ, ସେ ଦେଖିଦେଲା ଶିଷ୍ୟ ଏମିତିକି ସଜାଇଲାନି, ଆମ ଗୁରୁଦେବ କ'ଣ କରୁଛନ୍ତି, ଯୁଦ୍ଧଟା ବିଜୟଟା କାହାର ହେଇଯିବ, ପାଣ୍ଡବମାନଙ୍କୁ ଭୟ କରିକି ଆସିଛି ନା ଆଉ ଗୁରୁଙ୍କ ପାଖକୁ, ଅଳ୍ପ କଥା କହିବ ଗୁରୁଙ୍କୁ ପୁରା ବାଣ ମାରିକି ଯିବ, ବଦଳିବ କ'ଣ, ବାପ ଭାବୁଛି ପୁଅ ମୋର ବଦଳି ଯିବ, ବାପ ବି ଚାହୁଁନଥିଲା ପୁଅ ବଦଳିବ ବୋଲି, କିଛି ବଦଳିବନି, କୋଟିଳ ଲୋକର କୌଣସି ଜୀବନରେ ପରିବର୍ତ୍ତନ ହବନି, ବାସ୍ ଏତିକି ମନେ ରଖିବ, ସେ ଲକ୍ଷ ଲକ୍ଷ ନାମ କରିପାରେ, ଲକ୍ଷ ଲକ୍ଷ ପୂଜା ସେବା କରିପାରେ, ସବୁ ତା ନିଷ୍ଫଳ, ତା ହୃଦୟରୁ ଭଗବାନ, କାରଣ ସେ ସରଳ ହଉନି ଆଉ, ତା ଭଗବାନ କିଛି ଗ୍ରହଣ କରିବେନି ଆଉ, ସେଥିପାଇଁ ଭକ୍ତି ଠାକୁର ଗୋଟେ କଥା କହିଦେଲେ, ଆଉ ସରଳତା ହିଁ ବୈଷ୍ଣବତା, ଆଉ ଯେତିକି ତୁମେ ଭଜନ କରୁଛ କର ସରଳ ହୁଅ, ସରଳ ହେଲେ ସେତିକି ତୁମକୁ କିଛି ଫଳ ମିଳିବ, କୁଟୁଳ ହେଲେ କିଛି ଲାଭ ହବନି, ସେସବୁ ଆମର ଆମେ ସେ ଛୋଟ ପିଲାବେଳୁ ଆମେ ଶିଖିଛୁ, କାହାର ଘରେ ସବୁବେଳେ ଆମକୁ ଶିଖାନ୍ତି ଛୋଟ ପିଲାବେଳେ, ପର କଥାରେ କାହିଁ କଥାବାର୍ତ୍ତା କରୁଛୁ, ପର କଥା କାହିଁ, ପର କଥାରେ କାହିଁ ମୁଣ୍ଡ ପୁରଉଛୁ, ଏସବୁ ଟର୍ମ ବର୍ତ୍ତମାନ ମୋବାଇଲ ହେଇଗଲା, ସବୁ ଲୋକ ଗପର ସପର, ୟା କଥା ତା କଥା, ଇଏ ୟା କଲା ସେ ୟା କଲା, ଏଇଟା ବଟର 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 ଫାଲତୁ କଥାକୁ, ସେତେବେଳେ ସବୁ ସେମିତି ନଥିଲା, ସେତେବେଳେ ଘରେ ସମସ୍ତେ ତାଗିଦ କରିଦେବେ, ପର କଥା କାହିଁ ଘରେ ଆଲୋଚନା କରୁଛ, ପର କଥାରେ କାହିଁ ମୁଣ୍ଡ ପୁରା ହେଉଛି, ପର କଥାରେ ମୁଣ୍ଡ ପୁରିଲେ ଅସୁବିଧା କ'ଣ ହବ, ପରର କଥାଟାକୁ ସୁଖ ଦୁଃଖ ଭଲ ମନ୍ଦ ଯେଉଁ କଥାରେ ତୁମେ କହିବ, ତୁମେ ଧୀରେ ଧୀରେ ତୁମର କୁଟୁଳ ବୁଦ୍ଧିଟା ପୋଷିବ, ତୁମେ ନିଜ କଥା, ମାଇଣ୍ଡ ୟୋର ଓନ୍ ବିଜନେସ୍, ନିଜ କଥା ନିଜର ଭୋଜନ କର, ନିଜ ଶାନ୍ତିରେ ତୁମେ ରୁହ, ତୁମର ସମସ୍ୟା କିଏ କ'ଣ କରୁଛି କ'ଣ ନାହିଁ ତୁମେ କେବେ ବଦଳେଇ ପାରିବନି, ଜଗତରେ ସବୁ ପ୍ରକାର ଲୋକ ରହିବେ, ଆଚାର୍ଯ୍ୟ ମାନେ ମଠ ମନ୍ଦିର କଲାବେଳକୁ ସେ ତାହେଲେ ଜାଣି ଜାଣି ଯାଇଛି, ସେ କଣ ଜାଣିନା ଭକ୍ତିନ ଠାକୁର କଣ ପ୍ରଭୁପଦ କଣ ଜାଣିନା ଭକ୍ତିନ ଠାକୁରଙ୍କର କେତେ ଭେରାଇଟିର ଶିଷ୍ୟ ଥିଲେ, ପୁଣି ପ୍ରଭୁପଦ କିଏ ଶିଷ୍ୟ ଗ୍ରହଣ କଲେ, ଜଗତର ସବୁ ପ୍ରକାର ଲୋକ ଆସିବେ, ସେମାନେ ତ କେଉଁ କେଉଁ ଜନ୍ମରେ ହେଲେ ତ ଭୋଜନଟା ଆରମ୍ଭ କରି ଜାଣିଛନ୍ତି ଆଚାର୍ଯ୍ୟ, ସେଥିପାଇଁ ସେମାନେ ବିଚଳିତ ନୁହନ୍ତି। ଆମର ହୃଦୟକୁ ଆମେ କୋଟିଲତା କରିବା, କୋଟିଲ କଲେ ବହୁତ ଖରାପ ହେଇଯିବ। ଭଜନ କ'ଣ ଆମର ସେଥିପାଇଁ ମାନବୀୟ ଗୁଣ ଗୁଡ଼ାକି ପଳେଇବ, ଧର୍ମକ୍ଷେତ୍ର ରହିକି ଆମର ମାନବୀୟ ଗୁଣ ଗୁଡ଼ାକ ପଳେଇବ, କୁଟିଳତା ନଷ୍ଟ ହେଇଯିବ ତୁମର। କାହିଁକି ନା ଅଧାର୍ମିକ ଲୋକକୁ ଭଗବାନ ଏକ୍ସପୋଜ୍ କରନ୍ତିନି, ଅଧର୍ମ ଧରା ପଡ଼େ, ଅଧର୍ମ କ'ଣ କୁହନ୍ତିନି, ଅଧର୍ମ ବିତ ବଡ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ, ଅଧର୍ମ ଲୋକକୁ ତାକୁ ଆଗେ ହଠାତ୍ ଭଗବାନ କିଛି ଏକ୍ସପୋଜ୍ କରେଇବେନି, ତାକୁ ବଢ଼େଇବେ ବଢ଼େଇବେ ବଢ଼େଇବେ, ଶେଷରେ ମା ବେଙ୍ଗର ପେଟ ଫାଟିଲା ଭଳିଆ ଅଧର୍ମ ଲୋକକୁ ଲାଷ୍ଟକୁ, ଧାର୍ମିକ ଲୋକକୁ ସାଙ୍ଗେ ସାଙ୍ଗେ, ଆଉ ଧର୍ମପଥକୁ ଆସିଛି ନା ତାର କ୍ଷତି ହେଇଯିବ, ଭଗବାନ ସାଙ୍ଗେ ସାଙ୍ଗେ ଏକ୍ସପୋଜ୍ କରିଦେବେ। କୁଟିଳ ଲୋକ କୁଟିଳ ଧର୍ମ ଗୁରୁତ୍ୱ ସେଇଟା ବୁଝାଉଛନ୍ତି ଇଂଲିଶରେ, ଜଣେ କୁଟିଳତା ଛାଡ଼ିବେ କେମିତି, ତାର ସରଳତାଟା ନାହିଁ, ତାର ମୁଣ୍ଡଟା ସରଳ ନୁହେଁ, ସେ ଗୋଟେ ବିଶ୍ୱାସଟା ତାର ଆସୁନି, ଗୁରୁତ୍ୱ ନାହିଁ। ତୁମେ ସରଳ ସାଧୁଙ୍କୁ ପୁରା ବିଶ୍ୱାସ କର, ତାଙ୍କ ହିସାବରେ ତୁମେ ଚାଲ, ଯେ ସେଇଟା କେବଳ ତୁମ ଜୀବନର ସରଳତା ଆଣିପାରିବ ଆଣିପାରିବ, ନହେଲେ ଅଲଗା କିଛି ଆଉ ଆଣିପାରିବନି, ଅଲଗା କୌଣସି ଜିନିଷ ତୁମର କିଛି ସାହାଯ୍ୟ କରିବନି, ସବୁ ସାଧନ କରିବାର ସେ ଲାଷ୍ଟକୁ ଫେଲ୍ ହେଇଯିବ ସେ ଗୋଟିଏ ପଏଣ୍ଟରେ, ତ ଗୋଟେ ସରଳ କିଛି ଲାଗିବନି। ଆଉ ସରଳ ଯଦି ତୁମେ ନ ଲାଗିଛ ତୁମ ଆନନ୍ଦ କିଛି ଲାଗିବନି, ବାଳକଟା ଯଦି ଆନନ୍ଦ ପାଉଛି ଯେ ତାର ଟୋଟାଲ ତତ୍ତ୍ୱ ଦେଖାଯିବ, ବାଳକ କାହିଁକି ଆନନ୍ଦ ପାଉଛି, କାମ କ୍ରୋଧ ଏଥିପାଇଁ ଏସବୁ ଜିନିଷ ଆସିନି ବୋଲି ସେମିତି ନୁହେଁ, ତ ସବୁଠୁ ବଡ଼ ଜିନିଷ ହେଲା ସେ ସରଳ, ତାକୁ ସବୁ ତାଙ୍କ ମା ଭଲ ଲାଗେ, ବାପା ଭଲ ଲାଗେ, ସମସ୍ତେ ଭଲ ଲାଗେ, ତ ସବୁ ଜିନିଷ ଆନନ୍ଦ ଲାଗେ, ମାଟି ଗୋଡ଼ରେ ଖେଳି ତାକୁ ଆନନ୍ଦ ଲାଗେ, ଏ ସରଳ ଭକ୍ତିରେ ସରଳତା। ଏତେ କଥା ବେଶୀ କୁଟିଳ ବେଶୀ ମାନେ ଡୁପ୍ଲିସିୟସନେସ୍ ବେଶୀ କଥାରେ ମୁଣ୍ଡ ପୂର୍ଣ୍ଣ ପୁରେଇକି ସରଳରେ ବାସ ଗୁରୁ ବୈଷ୍ଣବ ପ୍ରାର୍ଥନା କରି ଯେତିକି ଆମ ଦ୍ୱାରା ହେଉଛି ସେତିକି କରିକି ସରଳ ବଞ୍ଚିଯିବା ଦରକାର, ସେଇଟା ଆନନ୍ଦ ଦେବ। ଆଉ ଇଏ ତ ଗୁରୁଙ୍କୁ ଯାଇକି କହିବେ ବର୍ତ୍ତମାନ, ଏ କୁଟିଳ ଲୋକ ଦେଖିଦେଲେ ଧୃଷ୍ଟଦ୍ୟୁମ୍ନ ଏମିତି ସଜେଇଛନ୍ତି, କ'ଣ ସୈନ୍ୟକୁ ଏମିତି ସଜେଇଛନ୍ତି, ସେଥିରୁ ସେ ଭୟ କରିଗଲେଣି, ଭୟରେ ଯାଇଛନ୍ତି ନା ଗୁରୁଙ୍କ ପାଖକୁ, ଆଉ ଧରା ପଡ଼ୁନି ଇଏ ରାଜନୀତିଜ୍ଞ ବୋଲି, କିନ୍ତୁ ଆଚାର୍ଯ୍ୟମାନେ ଧରିଦେଲେ ଏଇଟା କୁଟିଳ ଲୋକଟା ଭୟ କରିଯାଇଛି। ଅତ୍ର ସ୍ୱୟଂ ଆଚାର୍ଯ୍ୟ ସନ୍ନିଧି ଗମନେନ ପାଣ୍ଡବ ସୈନ୍ୟ ଦର୍ଶନ ହେତୁ ଗମ ତସ୍ୟ ଅନ୍ତର୍ଭୟମ୍, ନିଜେ ଆଚାର୍ଯ୍ୟଙ୍କ ଉପସଂଗମ୍ୟମ୍, ଆଚାର୍ଯ୍ୟଙ୍କ ପାଖକୁ ଯିବାର କାରଣ ପାଣ୍ଡବ ସୈନ୍ୟ ଦର୍ଶନରେ ତାଙ୍କର ଭୟ ଆସିଛି। ଗୁରୁ ଗୌରବେଣମ୍ ସ୍ୱୟଂ ଆଗତମାନ ଅସ୍ମିନ୍ ଭୟମ୍ ସଙ୍ଗପୁନଚ ବ୍ୟଜ୍ୟତେ ତତେ ଇଦମ୍ ରାଜନୀତି ନୈପୁଣ୍ୟମ୍ ଇତିଚ ରାଜପଦେନ ପ୍ରୋପସିଟାକୁ ରଖିଛନ୍ତି। ରାଜା ବୋଲି ସମ୍ବୋଧନ କାହିଁ କରାଯାଇଛି ନା ରାଜପଦ, ରାଜପଦ ଯେଉଁ ଦୁଇ ଶବ୍ଦ ଲାଗିଛି ଭାରି ରାଜା ବୋଲି କାହିଁକି ସମ୍ବୋଧନ କରାଯାଇଛି ନା ରାଜନୀତିରେ ସେ ଭାରି ନିପୁଣତା ଥିଲା, ରାଜା ବଚନମ ଅବ୍ରବିତ ଲାଗିଛି, ଭାରି ନିପୁଣ ଥିଲା ରାଜନୀତି, କୂଟନୀତିର ଜାଣିଥିଲା, ତେଣୁ ଏଇଭଳି ଭାବରେ ଏଇ ଶ୍ଳୋକର ସାର ରହିଲା ଯେ ଆମେ ଯେତେ ଆଶା କରିବା ଯେ ଜଣେ ଜଣେ କୁଟିଳ ବ୍ୟକ୍ତି ଧର୍ମ ପ୍ରଭାବରେ ବା ଧର୍ମ ବଳ ପ୍ରଭାବରେ ତାର କିଛି ପରିବର୍ତ୍ତନ ହେଇଯିବ, ପରିବର୍ତ୍ତନର ଆଶା ନାହିଁ, ବରଂ କୁଟିଳତା ଦ୍ୱାରା ତାର ଅନ୍ତର୍ବୃତ୍ତି ଏତେ ଦୂଷିତ ହେଇଥାଏ, ସେଟା ଶୋଧିତ ହୁଏ ନା ବରଂ ପୂର୍ଣ୍ଣ ବର୍ଦ୍ଧିତ ହୁଏ, ଦୁର୍ଯ୍ୟୋଧନ ହେଲା ତାର ପ୍ରମାଣ। ଦୁର୍ଯ୍ୟୋଧନ ପୁଣି ବର୍ତ୍ତମାନ ଗୁରୁଙ୍କୁ ଡିକ୍ଟେସନ, ଗୁରୁଙ୍କୁ ମାନେ ଡିକ୍ଟେସନ ତ ଦେବେନି, କ'ଣ କୁହନ୍ତି ନିର୍ଦ୍ଦେଶ ଦେବେନି, ସେ ଗୁରୁଙ୍କୁ ପୁରା ବାଣ ମାରି କଥାବସା କରି, ପିତା ଯେଉଁ ଭାବୁଥିଲା ମୋ ପୁତ୍ର ଧାର୍ମିକ ହେଇକି ସନ୍ଧି କରିବେ, ସେଟା ଭୁଲ ଜିନିଷ। କିଂ କୁର୍ବତ ପ୍ରଥମ ନଟ ଶ୍ଳୋକରେ କିଂ କୁର୍ବତ କ'ଣ କଲେ, ଦେଖ ତୁମ ପୁତ୍ର କ'ଣ କଲେ, ସନ୍ଧି କରିବେନି ଯୁଦ୍ଧ ହବ, ସେଟା ନଅଟା ଶ୍ଳୋକରେ ବୁଝେଇବେ। ତୃତୀୟ ଶ୍ଳୋକ ପଶ୍ୟତାମ ପାଣ୍ଡପୁତ୍ରାଣାମ ଆଚାର୍ୟମ ମହତାମ ଚମୁମ ବ୍ୟୁଢ ଦ୍ରୁପଦ ପୁତ୍ରେଣ ତବ ଶିଷ୍ୟେଣ ଧୀମତା ତବ ଶିଷ୍ୟେଣ ଧୀମ ନାଇଁ କୁଟିଳ ଲୋକ ନା ସେ କହିଲେ ଅଳ୍ପାକ୍ଷରମ ଗମ୍ଭୀରାର୍ଥମ କି ଗୁରୁଙ୍କୁ ଯାଇ କହିବ ନା ଆଜ୍ଞା ଆପଣଙ୍କ ଶିଷ୍ୟ ଏହା କରୁଛୁ କି ତୁମେ ବି ନିଜେ ଥିଲ ନା ଶିଖିଏ ଦୁର୍ଯ୍ୟୋଧନ ବି ନିଜେ ଶିଷ୍ୟ ନା ତବ ଶିଷ୍ୟେଣ ଧୀମତା
ଅଳ୍ପ କଥା କହୁଛି କିନ୍ତୁ ବହୁତ ଗମ୍ଭୀର କଥା କହୁଛି।
ହେ ଆଚାର୍ଯ୍ୟ,
ପାଣ୍ଡୁପୁତ୍ର ମାନଙ୍କର ଏ ବିରାଟ ସୈନ୍ୟ ବାହିନୀକୁ ଦେଖନ୍ତୁ, ଏହା ଆପଣଙ୍କର ଅତି ବୁଦ୍ଧିମାନ ଶିଷ୍ୟ ଦ୍ରୌପଦ ପୁତ୍ରଙ୍କ ଦ୍ୱାରା ବିହ ଆକାରରେ ସଜ୍ଜିତ ହୋଇଛି। ତବ ଶିଷ୍ୟଣ ଧୀମତା, ତୁମର ଶିଷ୍ୟଙ୍କର ବୁଦ୍ଧିମତାକୁ ଦେଖ। ଏଠି ଗୁରୁଙ୍କୁ ପ୍ରଶଂସା କଣ ଲାଗୁଛି? ଏଇଟା ଗୁରୁଙ୍କୁ ପ୍ରଶଂସା ପ୍ରଶଂସା କରୁନି, ଗୁରୁଙ୍କୁ ନିନ୍ଦା କରୁଛି। ତୁମେ କେତେ କଣ୍ଡମ ବୁଦ୍ଧି ହୁଅ, ତୁମେ କେତେ ଖରାପ ବୁଦ୍ଧିମାନ, କୁଟିଲ ଲୋକ ବା। କୁଟିଲ ଲୋକର କୌଣସି ପ୍ରଶଂସା ନିନ୍ଦା କୌଣସି ଜିନିଷ ଭଲ ନୁହେଁ, କୌଣସି ଜିନିଷ ଭଲ ନୁହେଁ। ସେଭଳି ଉଦାହରଣ ଦେଇଛନ୍ତି, ଇନ୍ତିହାର ମୁଁ ପଢ଼ିଥିଲି ଆଉ, ତା ତାକୁ ବ୍ୟବହାର ହଉନି ସବୁ, ଏଟା ସବୁ ଆଗତ କଥା। ପବ୍ଲିକ ଲୋକର ଦରକାର, ଆମର କଣ ଦରକାର? ତଥାପି ସେଇଟା ଭଲ ଜିନିଷ ଥାଏ। ଜ୍ୱଳନ୍ତ କାଠକୁ କଣ, ଯୋଉଟା ଜଳିବା ଅଙ୍ଗାରକୁ, ଜଳିବା ଅଙ୍ଗାର ଯାହା କୁଠୁର ଲୋକ ସେ, ତାକୁ ସଙ୍ଗ କଲେ ମରିବ, ବିରୋଧ କଲେ ମରିବ। କୁଠୁର ଲୋକ ଯଦି ବିରୋଧ କରିବେ, ଯିଏ 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 ଆମ ଓଡ଼ିଆରେ କଣ କରିବେ, ଟାଉଟରିଆ ଗୁଡ଼ା, ତାଙ୍କୁ ବିରୋଧ କରିବେ, ବିରୋଧ କଲେ କଣ କରିବେ, ତୁମକୁ ସବୁବେଳେ ଛନ୍ଦିକି ହଜାଣରେ ପକେଇବ। ଆଉ ସଙ୍ଗ କରିବ ମରିବ, ସେ କୋଉଠି ତୁମକୁ ଛନ୍ଦିଦେବ। ସେଭଳି ଉଦାହରଣ ଦେଇଛନ୍ତି ଅଙ୍ଗାର, ଜ୍ୱଳନ୍ତ ଅଙ୍ଗାର, ଯୋଉ ଅଙ୍ଗାରଟା ଜଳୁଛି, ସେ ଗରମ ହେଲେ କଣ ହବ, ହାତ ପୋଡ଼ିବ, ଥଣ୍ଡା ହେଲେ କଳା ଲାଗିବ, ଛାଡ଼ିବନି ସେ ତା ଗୁଣ। ସେ ସଙ୍ଗ ଯୋଉ କୁଟିଳ ଲୋକ ସଙ୍ଗ କଲେ, ସେ ତୁମକୁ ସାଙ୍ଗେ ସାଙ୍ଗେ କୁଟିଳତା ଦେଇଦେବ, ଛାଡ଼ିବନି ସେ। ଏଇ ଇଏ ଯେ ଭଲ ପ୍ରଶଂସା କରି ଗୁରୁଙ୍କୁ ଦେବ, ତବ ଶିଷ୍ୟଣ ଧୀମତା, ନାଇଁ ପ୍ରଶଂସା କରୁନା, ନିନ୍ଦା କରୁଛନ୍ତି। ଭାବାର୍ଥ, ଦୁର୍ଯ୍ୟୋଧନ ଜଣେ ବିଶିଷ୍ଟ କୂଟନୀତିଜ୍ଞ ଥିଲେ। ସେଠାରେ ବିଶିଷ୍ଟ ବ୍ରାହ୍ମଣ ସେନାପତି ଦ୍ରୋଣାଚାର୍ଯ୍ୟଙ୍କୁ ଭୁଲ ଦେଖିବାକୁ ଇଚ୍ଛା କରୁଛନ୍ତି, ଗୁରୁଙ୍କର ଭୁଲ ଦେଖାଉଛନ୍ତି। ଏଇ ସବୁ ଟୀକାରୁ ଆଣିକି ପ୍ରପଦ ଆଲୋଚନା କରୁଛି। ଏ ବଳଦେବୀ ଦେଶଣ ଗୋଟେ ଚକ୍ରପଦଙ୍କ ଟୀକା, ବିଶେଷ କରି ବଳଦେବୀ ଦେଶଣଙ୍କ ଟୀକା, ସେଥିପାଇଁ ସେ ବଳଦେବୀ ଦେଶଣଙ୍କୁ ଅର୍ପଣ କରିଛନ୍ତି। ଦ୍ରୋଣାଚାର୍ଯ୍ୟଙ୍କର ଦ୍ରୌପଦ ରାଜାଙ୍କ ସହିତ କୌଣସି ରାଜନୈତିକ କଳହ ଥିଲା। ଦ୍ରୌପଦ ହେଉଛନ୍ତି ଅର୍ଜୁନଙ୍କର ସ୍ତ୍ରୀ, ଦ୍ରୌପଦୀଙ୍କର ପିତା। ଏହି କଳହ ଯୋଗୁଁ ଦ୍ରୌପଦ ଏକ ବିରାଟ ଯଜ୍ଞ ଅନୁଷ୍ଠାନ କଲେ, ଏବଂ ସେ ଯଜ୍ଞରୁ ତାଙ୍କୁ ଏହି ବର ମିଳିଲା ଯେ ସେ ଏପରି ଏକ ପୁତ୍ର ଲାଭ କରିବେ ଯେ କି ଦ୍ରୋଣାଚାର୍ଯ୍ୟଙ୍କୁ ବଦ୍ଧ କରିବାକୁ ସକ୍ଷମ ହେବେ। ଏହି ହିଷ୍ଟ୍ରିଟାକୁ ପ୍ରପର ଉପାଦ ଦେଉଛନ୍ତି। ଦ୍ରୌପଦ ଆଉ ଦ୍ରୋଣାଚାର୍ଯ୍ୟ ଦୁଇ ଗୁରୁକୁଳରେ ପଢ଼ୁଥିଲେ, ଗୋଟେ ଗୁରୁ ବନ୍ଧୁ ଥିଲେ, ପ୍ରବନ୍ଧୁ ଥିଲେ। ଆଉ ଦ୍ରୌପଦ ସବୁବେଳେ ଦ୍ରୋଣାଚାର୍ଯ୍ୟଙ୍କୁ କୁହନ୍ତି, ଦ୍ରୋଣଙ୍କୁ କୁହନ୍ତି, ତୁମେ ତ ବ୍ରାହ୍ମଣ, ବ୍ରାହ୍ମଣ ମାନେ ସବୁବେଳେ ନିଷ୍ପୃହ, ଆଉ ମୋର ତ ରାଜା ହେବାର ଅଛି। କିଏ? ଦ୍ରୌପଦ କୁହନ୍ତି, ମୁଁ ତ ରାଜା ହେବି, ଯଦି ତୁମର କେତେବେଳେ କିଛି ଆବଶ୍ୟକ ପଡ଼େ ମୋ କତିକି ଯିବ, କାରଣ ତୁମର ମୋର ହେଉଛି ବନ୍ଧୁ। ସାଙ୍ଗରେ ଖେଳୁଥିଲେ, ଏ ସାଙ୍ଗରେ ପଢ଼ୁଥିଲେ ବାଲ୍ୟ। ତେଣୁ ଦ୍ରୌପଦ, ମୁଁ ଏଇଟା କ'ଣ ପଢ଼ିଥିଲି, ଦ୍ରୌପଦ ରାଜା ହେଇଗଲେ କାଳକ୍ରମେ। କିନ୍ତୁ ଦ୍ରୋଣାଚାର୍ଯ୍ୟ ଯେତେବେଳେ ଛୋଟ, ଦ୍ରୋଣାଚାର୍ଯ୍ୟ କ୍ରମେ କିଛି ଦିନ ଗଲା ପରେ ଗୁରୁକୁଳରୁ ଦିନ ପଳାଇଗଲେ, ଦ୍ରୌପଦ ଏମିତି ଅଛନ୍ତି, ରାଜପଦ ପ୍ରାପ୍ତ ହେଇଯିବା ସମୟ, ନାଇଁ ବାଳକ ବେଳର କଥା ବୋଧେ, ଦ୍ରୌପଦ ଯାଇଛନ୍ତି, ଦ୍ରୌପଦ ପଳେଇ ଯାଇଛନ୍ତି। ଦ୍ରୋଣାଚାର୍ଯ୍ୟ ଖେଳୁଛନ୍ତି ପିଲାମାନଙ୍କ ସହିତ, ତାଙ୍କର ସାଙ୍ଗମାନଙ୍କ ସହିତ ଖେଳୁଛନ୍ତି। ସବୁ ପିଲାମାନେ କ'ଣ କ'ଣ ଖାଆନ୍ତି ଆସିକି କୁହନ୍ତି, ପିଲାମାନେ ସବୁ ଖାଇଲା ବେଳେ ସବୁ କହିବେ ନା, ମୁଁ ଏଇଟା ଖାଇଲି, ମୁଁ ସେଇଟା ଖାଇଲି। ତେଣୁ ସମସ୍ତେ ଆସି କହୁଛନ୍ତି ଦ୍ରୌପଦୀକୁ, କାହିଁକି ସରି ଦ୍ରୋଣଙ୍କୁ, ଯେ ଆମେ ଆଜି କ୍ଷୀର ପିଇଲୁ, ଆମେ କ୍ଷୀର ପିଇଛୁ। ହଁ, ଏଇଟା କ'ଣ ଅଶ୍ୱତ୍ଥାମା? ହଁ, ଅଶ୍ୱତ୍ଥାମା ଖେଳୁଥିଲା, ଠିକ ଅଛି। ହଁ, ମୁଁ ସେଇଟା ମୋତେ ଡାଉଟ୍ ଲାଗୁଛି, ଅଶ୍ୱତ୍ଥାମା ଖେଳନ୍ତି, ଅଶ୍ୱତ୍ଥାମା ଆସିକି କୁହନ୍ତି କାହାକୁ, ମାଙ୍କୁ କହିଲେ, ବାପାଙ୍କୁ କାହିଁକି କହିଲେ, ମାଙ୍କୁ କହିଲେ। ମା ସେଠି କ'ଣ କଲେ, ଚାଉଳ ବାଟିକି ତାଙ୍କୁ ଦେଇଦେଲେ, ଚାଉଳଟାକୁ ବାଟିଦେଲେ, କ'ଣ ଝୁଟି ପକାନ୍ତି ଯେମିତି ଧଳା, ଆ ଝଳା ସେ ପାଣି ପିଇକି, ଧଳା ପାଣି ପିଇଦେଲେ, ଛୋଟ ପିଲା ସେ ସରଳ, ଆସିକି ହଁ ମୁଁ କ୍ଷୀର ପିଇଲି। ଆଉ ସାଙ୍ଗମାନଙ୍କୁ ଯାଇ କହିଲେ, ତୁମେ କ୍ଷୀର ଖାଉଛ, ମୁଁ ବି କ୍ଷୀର ପିଇଦେଇକି ଆସ। ସାଙ୍ଗମାନେ କହିଲେ, ଆରେ ମୂର୍ଖ, ତୁ ଗଧାଟା କି, ତୁମ ଘର ତ ଗାଈ ନାହିଁ, କ୍ଷୀର କୋଉଠୁ ପିଇଲ? ଏ ମାଙ୍କୁ କହିଲା, କହିଲା ମା ମତେ ଠକେଇ ଦେଇଛ, ଆମର ତ ଗାଈ ନାହିଁ, କୋଉଠୁ କ୍ଷୀର ଆଣିଲ? ସେଠୁ ସ୍ୱାମୀଙ୍କୁ ସେ କହିଲେ, କୃପି କହିଲେ, କାହାକୁ?
ଦୃଢ଼ଙ୍କୁ ଦେଖ ତୁମ ତୁମକୁ ଗୋଟେ ଗାଈ ଆଣିବାକୁ ପଡ଼ିବ। ହାତ ରାଜା ହେଇଗଲେଣି, ମୁଁ ସିନା କହୁଛି ନା ରାଜା ମୁଣ୍ଡରୁ ପଶୁନି ରାଜା, ଏଇଟା ପୁରୁଣା କଥାଟା। ସେତେବେଳେ ରାଜା ଅଛନ୍ତି ଦ୍ରୋଣାଚାର୍ଯ୍ୟ କହିଲେ, କହିଲେ ଯିବି ଗୋଟେ ଗାଈ ସିନା, କମ୍ ସେ କମ୍ ବ୍ରାହ୍ମଣ ମାନଙ୍କୁ ତ ସମସ୍ତେ ଗାଭୀ ଦିଅନ୍ତି, ରାଜା ନିଶ୍ଚିତ ଖୁସି ଗାଈଟା ଦେବେ ଆଉ। ଆସି ତ ଯାଉଁ ଯାଉଁ ଯାଇକି ପହଞ୍ଚୁ ପହଞ୍ଚୁ ପରିଚୟ ଦେ, ଭଗବାନଙ୍କର ଇଚ୍ଛା ଥିଲା ନା, ପ୍ରଭୁଙ୍କର ଇଚ୍ଛା ଥିଲା, ସେଇଠୁ ହିଁ ମହାଭାରତ ଆରମ୍ଭ ହବ। ଭଗବାନଙ୍କ ଇଚ୍ଛାରେ ମହାଭାରତ ହେଇଛି, ମହାଭାରତ ପ୍ରଥମ ପ୍ରଧାନ ଅଧିନାୟକ ଦୁଇ ଜଣ ରହିଲେ ଆଉ, ଧୃଷ୍ଟଦ୍ୟୁମ୍ନ ଆଉ ଦ୍ରୌପଦୀ ଆଉ, ଏମାନଙ୍କ ପାଇଁ ମହାଭାରତ ନା ଆଉ, ମହାଭାରତ କେଉଁଠି ଆସିଥାନ୍ତା। ଆଉ ମହାଭାରତର ମୂଳ ସୂତ୍ର ଏ ଦୁଇ ଜଣ ଦ୍ରୋଣାଚାର୍ଯ୍ୟକୁ ଦ୍ରୁପଦ, ବାକିରୁ ଆରମ୍ଭ ହେଇଛି ମହାଭାରତ ଆଉ। ଘରେ କୁହନ୍ତି ନାଇଁ କି, ଘରେ କ'ଣ କୁହନ୍ତି ବାବୁ, ତୁ ଘରେ ସବୁ କୁହନ୍ତି ତୁମର କ'ଣ, ମୁଁ ଆଜିକାଲି ଛୁଆଙ୍କର ମନ ନାହିଁ କି ତୁମର ହିଁ ମନ ନାହିଁ, ଛୋଟ ପିଲା ଏଠି ଗୋଟେ ମହାଭାରତ ଚଲେଇଛନ୍ତି, ଗଣ୍ଡଳ ହେଇଗଲ, କଥାଭାଷା ହେଇକି ଇଏ କଥା କହିଲ ସେ କଥା କହିବ, କହିଲା ଏଠି ଗୋଟେ ମହାଭାରତ ହେଉଛି, ମହାଭାରତ ହେଇସାରିଲାଣି, ଏ ଛୋଟ ଛୋଟ କଥାରେ ଗୋଟେ ମହାଭାରତ ହେଇସାରିଲାଣି, ସବୁ ଘରେ କୁହନ୍ତିନି ଛୋଟ ଛୋଟ କଥାରେ ମହାଭାରତ ହେଲାଣି। ଆରେ ଏ ଛୋଟ ଛୋଟ କଥାରେ ମହାଭାରତ ହେଇଛି, ମହାଭାରତ କ'ଣ ବଡ଼ କଥାରେ ହେଇଛି କି, ଭଗବାନ ଏମିତି ବୁଦ୍ଧିମାନ, ସେ ଛୋଟ କଥାରେ ମହାଭାରତରେ ଆରମ୍ଭ କଲେ, କାରଣ ଏଇଥିରେ ସବୁ ସୈନ୍ୟମାନେ ଆସିବେ, ଏଠି ଶକ୍ତି ମାରିଦେବି ଗୋଟେ ଜାଗାରେ ବା ଉଦ୍ଧାର କରିଦେବି ସୈନ୍ୟମାନଙ୍କୁ, ଏ ଅସୁରମାନଙ୍କୁ ମୁଁ ଚୁପଚାପ ପଳେଇବି, ଛୋଟ ଛୋଟ କଥାରେ ହେଇଛି, ଏଇଟା ଗୋଟେ ଛୋଟ କଥା ନା ଆଉ। ଦ୍ରୋଣାଚାର୍ଯ୍ୟ ଯାଇ କହିଲେ, କ'ଣ ବନ୍ଧୁ କେମିତି ଭଲ, କ'ଣ ବନ୍ଧୁ ଏ ଛୋଟ କଥା, କ'ଣ ବନ୍ଧୁ କି ବାଲ୍ୟ ବନ୍ଧୁ, ମୁଁ ବର୍ତ୍ତମାନ ରାଜା, ତୁମେ ହଉଛ ବ୍ରାହ୍ମଣ ଭିକ୍ଷୁକ, ତୁମର କ'ଣ ବନ୍ଧୁ ହବ। ସରିଲା ଏଇ ଛୋଟ କଥାର ଆରମ୍ଭ ହେଲା ମହାଭାରତ, ମହାଭାରତ କେମିତି ହେଲା, ଏ ହେଲା ମହାଭାରତର କାରଣ, ବଚନରୁ ତ ମହାଭାରତ ଆଉ। ଆଚ୍ଛା ବ୍ରାହ୍ମଣ, ବ୍ରାହ୍ମଣର ଗୁଣ କ'ଣ, ସହିବା କଥା କି ନାହିଁ, ଯଦି ସେ କହିଲେ ତମେ ସହିବା କଥା, ସେ ସହିଲେ ଆସିଲେନି, ପଳେଇ ଆସିଲେ ଆଉ, ଆଉ ପଳେଇ ଆସି କ'ଣ କଲେ, ଆରେ ପଳେଇ ଆସିଲା ପରେ ପ୍ରତିଶୋଧର ବର୍ଣ୍ଣି ତାଙ୍କର ଜଳିଲା ନା ଆଉ, ସିଏ ତ ଭିକ୍ଷା ମାଗିକି ଖାଉଥିଲେ, ସିଏ କେବଳ ବେଦଶାସ୍ତ୍ର ଧନୁର୍ବେଦର ସେ ପାରଙ୍ଗମ ନଥିଲେ, ବେଦଶାସ୍ତ୍ର ପାରଙ୍ଗମ ଥିଲେ ଦ୍ରୋଣାଚାର୍ଯ୍ୟ, ଦ୍ରୋଣରୁ ତାଙ୍କର ଜନ୍ମ, କୋଉ ଦ୍ରୋଣ ମାନେ କ'ଣ, ଏ ଯୋଉ ଘଟ, ଋଷି ବି ସେ ବହୁତ ଜ୍ଞାନୀ ଲୋକ, କିନ୍ତୁ ଏବେ ଦ୍ୱେଷଟା ରହିଲା କା ପ୍ରତି, ଦ୍ରୌପଦ ରାଜା କହିଦେଲେ ତୁମେ କି ବନ୍ଧୁ, ତୁମେ ଭିକ୍ଷା ଭିକ୍ଷୁକ, ତା ପ୍ରତିଶୋଧ ନେବା ପାଇଁ, ସେଥିପାଇଁ ଯେଉଁମାନଙ୍କର ହୃଦୟ ସବୁବେଳେ ପ୍ରତିଶୋଧ ପରାୟଣ ସେ କେବେ ବି ଭକ୍ତି କରିପାରିବେନି, ଏଇଟା ପୁରା ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ। କେତେବେଳେ ରିଆକ୍ଟିଭ ମାଇଣ୍ଡ, ସେ ମୋତେ ଏଇଟା କହିଦେଇଛି ମୁଁ ତାକୁ ହେମ ସେଇଟା କହିକି ତାକୁ ହଇରାଣ ପକେଇବି, ଇଟିଟ ଫର ଟେଟ, ଏଇଟା କେବେ ନୁହେଁ, ତୁମେ ସହି ନ କରିପାରୁଛ ପଳେଇ ଆସ ଦୂରକୁ, କିନ୍ତୁ କେତେବେଳେ ତାଙ୍କ ସାଙ୍ଗରେ ଝଗଡ଼ା ଝଗଡ଼ି କରିକି ତାଙ୍କୁ, ଭକ୍ତ କେବେ ଝଗଡ଼ା ପ୍ରିୟ ନୁହେଁ, ପାଣ୍ଡବମାନେ ସେଥିପାଇଁ ଭଲ ପାଉନଥିଲେ ଝଗଡ଼ାକୁ, ସେଥିପାଇଁ କହିବା ବଣକୁ ପଳେଇବ ଯୁଦ୍ଧ କରିବୁନି, ଯେଉଁମାନେ କଳହ ଭଲ ଲାଗୁଛି ସେମାନେ କେବେ ଭକ୍ତି କରିପାରିବେନି। ତେଣୁ ଇଏ କ'ଣ କଲେ, ସହାୟ କରିବା କଥା ସହାୟ କଲେନି, ବରଂ ପ୍ରତିକ୍ରିୟାଶୀଳ ହେଇଗଲେ, ରିଆକ୍ଟିଭ ମାଇଣ୍ଡେଡ଼ ହେଇଗଲେ, ହେଇକି ସେ କ'ଣ କଲେ, ସେ ଆସିକି ନିଜେ କହିଲେ ନା ଆଉ ମୁଁ କୁଳଗୁରୁ ହେବି ବୋଲି, ଆଉ ଏ ପାଣ୍ଡବମାନଙ୍କୁ ଆଉ କୌରବମାନଙ୍କୁ ପଢ଼େଇଲେ ଆଉ, ହେତେବେଳେ ତାଙ୍କୁ ସର୍ତ୍ତ କରିକି ରଖାହେଲା ଆଉ, ଧନୁର୍ବିଦ୍ୟା ଶିକ୍ଷା ଦେଲେ ନା ଆଉ, କୁଳଗୁରୁ ରୂପରେ ରହିଲେ ନା ଆଉ, ଏ ସରି କ'ଣ ଯୁଦ୍ଧଗୁରୁ ରୂପରେ ରହିଲେ ନା ଆଉ, ପାଣ୍ଡବମାନଙ୍କୁ କୌରବମାନଙ୍କୁ ସେତେବେଳେ ସେମାନେ ତାକୁ ସର୍ତ୍ତ କରିଦେଲେ, ତୁମେ ଯେତେବେଳେ ତୁମେ ଯଦି ଆମ ପିଲାଙ୍କୁ ପଢ଼େଇବ କ୍ଷତ୍ରିୟମାନଙ୍କୁ ଶିକ୍ଷା ଦେବ ଆଉ ଅନ୍ୟ କାହାକୁ ଦେବନି, ସେଥିପାଇଁ ଦ୍ରୋଣାଚାର୍ଯ୍ୟ ମନା କରିଦେଲେ କାହାକୁ, କର୍ଣ୍ଣଙ୍କୁ ମନା କରିଦେଲେ, ଦ୍ରୋଣାଚାର୍ଯ୍ୟ ସେ ଯେଉଁ ଆଙ୍ଗୁଠି କାଟିଥିଲେ ଏକଲବ୍ୟକୁ ମନା କରିଦେଲେ, ବେଦଶାସ୍ତ୍ର ପାରଙ୍ଗମ ହେଲେ ବେଶୀ ନୀତିର ବନ୍ଧା ହେଇଯାଇଥିଲେ, ଏମାନଙ୍କୁ କାହିଁକି ଶିଖଉଥିଲେ ପ୍ରତିଶୋଧ ନେବା ପାଇଁ, କିନ୍ତୁ ଏଇ ହେଲା ମହାଭାରତ, ଏଇଟା ହେଲା ମହାଭାରତ, କାରଣ ଏଇଟା ହିଁ ମହାଭାରତ ଯୁଦ୍ଧରେ ଲାଗିବ, ଅର୍ଜୁନ ଯୋଉ ଶିକ୍ଷା ଦେବେ, ସେଥିପାଇଁ ଯେତେବେଳେ ଏମାନେ ସବୁ ଯୁଦ୍ଧ ଶିଖିଗଲେ, ଅର୍ଜୁନ ମାନେ ସବୁ ସବୁ ଶସ୍ତ୍ର ବିଦ୍ୟା ସବୁ ଶିଖିଗଲେ, କହିଲେ ଆଜ୍ଞା ଗୁରୁ ଦକ୍ଷିଣା କ'ଣ ଦଉ, କହିଲେ ଗୁରୁ ଦକ୍ଷିଣା ହଉଛି ଯାହା ଦ୍ରୌପଦୀକୁ ବାନ୍ଧିକି ଆଣ, ଏଇଥିପାଇଁ ପାଠ ପଢ଼ାଉଥିଲେ। ଦେଖ ହୃଦୟଟା ପ୍ରତି ବଡ଼ ବଡ଼ ବ୍ରାହ୍ମଣ ମାନଙ୍କର ହୃଦୟରେ ପ୍ରତିକ୍ରିୟା ରହିଯାଉଛି, ମାନେ ସେମାନେ ଛୋଟ ନୁହନ୍ତି, ବହୁତ ବଡ଼ ବଡ଼ ସ୍ଥିତିର ଲୋକ, ମଣିଷ ଜଣେ ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତ ହବା କେତେ କଷ୍ଟ, ସେଟା ତୁମେ ଚିନ୍ତା କର, କୃପା ବିନା କେମିତି ଏଟା ସମ୍ଭବ ହବ, ତାଙ୍କୁ ଅପମାନ କରିଦେଇ ସେ ଅପମାନଟାକୁ ସେ ଭୁଲି ପାରୁନାହାନ୍ତି, ଯେତେବେଳେ ବ୍ରାହ୍ମଣର ଧର୍ମ ହେଲା ଅପମାନଟା ତାକୁ ଅମୃତ ଭଳିଆ ଲାଗିବା କଥା, ସମ୍ମାନ ନୁହେଁ, ଭଗବାନ ତ କହିଲେ ମାନ ଅପମାନରେ ସମାନ ସ୍ଥିତିରେ ରହିବ, କିନ୍ତୁ ମନ ମାରେ ନାହିଁ, ବ୍ରାହ୍ମଣ ଅପମାନଟା ତାକୁ ଅମୃତ ଲାଗିବ, ସମ୍ମାନଟା ତାକୁ ବିଷ ଲାଗିବ, ଏଟା ବ୍ରାହ୍ମଣ ହୃଦୟ, ସେ ଓଲଟା ହେଇଗଲା, ଆସିଲେ ତାପରେ ଯଦି ତାଙ୍କୁ ତ ପାଠ ପଢ଼ିଲେ କାହା ପାଣ୍ଡବମାନଙ୍କୁ, ପାଣ୍ଡବମାନଙ୍କୁ ପାଠ ପଢ଼ିଲା ପରେ ଯେତେବେଳେ ଇଏ ହେଲା କ'ଣ ଦକ୍ଷିଣା ମାଗିଲେ ତାଙ୍କୁ କ'ଣ କହିଲେ, ଯାହା ଦ୍ରୌପଦୀଙ୍କୁ ବାନ୍ଧିକି ଆଣିବ, ଗଲେ ଏ ଅର୍ଜୁନ ହରିକା ସବୁ ଗଲେ ଦ୍ରୌପଦୀଙ୍କୁ ବାନ୍ଧିକି ଆଣିଲେ ପାଖରେ ଠିଆ କରିଦେଲେ ଆଉ କହିଲେ କ'ଣ କୁହ ଏବେ ରାଜା କିଏସ୍, ମୁଁ ଭିକ୍ଷୁକ କି ରାଜା କୁହ ଏବେ। ଆଚ୍ଛା ଯଦି କ୍ଷତ୍ରିୟର କ'ଣ କାମ, କ୍ଷତ୍ରିୟର କ୍ଷତ୍ରିୟ ହୃଦୟ କ'ଣ, ବ୍ରାହ୍ମଣ ହୃଦୟ ହେଲା ସବୁବେଳେ କ୍ଷମାଶୀଳ, କ୍ଷତ୍ରିୟ କ'ଣ କରିବେ ବ୍ରାହ୍ମଣର ଅଧୀନରେ ରହିବେ। ଯଦି ସେ ତୁମକୁ ବାନ୍ଧିଦେଇ ଆଣିଛନ୍ତି, ବାନ୍ଧିକି ଆଣିଲେ ତୁମର ତ ଭୁଲ ଥିଲା, ତୁମେ ତାଙ୍କୁ ତ ବହୁତ କଠୋର କଥା କହିଥିଲ, ବର୍ତ୍ତମାନ ବ୍ରାହ୍ମଣ ଯଦି ତୁମକୁ ଦଣ୍ଡ ଦେଲେ ତାହେଲେ ବ୍ରାହ୍ମଣ ଦଣ୍ଡକୁ କ'ଣ କ୍ଷତ୍ରିୟ କ'ଣ କରିବ, ସ୍ୱୀକାର କରିବ। ସେଠୁ ସେ ଗଲେ କୁହ ଏବେ ରାଜା କିଏସ୍, ମୁଁ ରାଜା ନା, ବର୍ତ୍ତମାନ ମୁଁ ତୁ ମନ୍ଦନ ରଖିଛି ଆଉ ରାଜା କିଏସ୍, ମୁଁ ରାଜା ନା। ଆସେ ଦ୍ରୋଣାଚାର୍ଯ୍ୟ ବହୁତ ନୀତି ଶିକ୍ଷା ଦେଇକି ତ ଖୋଲିଦେଲେ, ଯା ମନ ଖୁସି ହେଇଗଲା ଆଉ ଇଏ ହେଲା ମହାଭାରତର କାରଣ। ସେଠୁ ଗଲେ କିଏ ଦ୍ରୌପଦୀ, ସେଠୁ ଏଇ ତବ ଶିଷ୍ୟେଣ ଧୀମତା ଯୋଉ କହୁଛନ୍ତି, ତୁମର ଯୋଉ ପୁତ୍ର ଧୃଷ୍ଟଦ୍ୟୁମ୍ନ ବହୁତ ବୁଦ୍ଧିମାନ, କିନ୍ତୁ ଦ୍ରୋଣାଚାର୍ଯ୍ୟଙ୍କର ମହାନତାକୁ ବହୁତ ଦେଖିବାକୁ ପଡ଼ିବ। ଯେତେ ବଡ଼ ଜ୍ଞାନ ତୁମର ଥାଉ, ଯେତେବେଳେ ତୁମ ହୃଦୟ ଭିତରେ ଏସବୁ ଜିନିଷ ଆସିଯିବ ସବୁ ନଷ୍ଟ ହେଇଯିବ। ହୃଦୟଟା ଗୋଟେ ଭକ୍ତିଟା ଗୋଟେ ଅଲଗା ଜିନିଷ ନା, ରାଗ ଦ୍ୱେଷ ଭଗବାନ ବାରମ୍ବାର ଗୀତାରେ ଏସବୁ ଜିନିଷ କହୁଛନ୍ତି, କାହା ପ୍ରତି ଶତ୍ରୁତା କରିବା, କାହାକୁ ଘୃଣା ଭାବିବା, ଭାଇ ଯିଏ ଯାହା କରୁଛି କରୁ, କାହାର ତାଙ୍କ ସଂସ୍କାର ନେଇକି ସେ ଆସିଛି, ତାହା କର୍ମଫଳ ଯେମିତି ସେ ରାସ୍ତାରେ ଯିବ, ତୁମେ ଯେତେ ଭଟ ଭଟ ହେଲେ ଏଟା ଠିକ ଏଟା ଭୁଲ କେହି କେହି ବଦଳିବେନି। ବିଦୁର କହି କହି ଘର ଛାଡ଼ିକି ପଳେଇଗଲେ, କିନ୍ତୁ ଦୁର୍ଯ୍ୟୋଧନର ପରିବର୍ତ୍ତନ ହେଇଗଲା, ମଣିଷ କହିକି ଆଉ ପରିବର୍ତ୍ତନ କରିପାରେନି। ତୁମେ ଭଲ କାମ କରିଚାଲ, ତା ଦ୍ୱାରା କେହି ପରିବର୍ତ୍ତନ ହେଲା ହେଲା, ନହେଲେ କହିକି କିଛି କରିପାରିବନି। ଆଉ ସେ ଦ୍ରୌପଦ ଗଲେ, ଦ୍ରୌପଦ ସେଠି ଯଜ୍ଞର ଆୟୋଜନ କଲେ, ହେଲେ ଏଭଳି ଏକ ଯଜ୍ଞ ଆରମ୍ଭ କରିବି ଯେଉଁ ଯଜ୍ଞରୁ ମୋର ପୁତ୍ର ଆସିବେ, ସିଏ ହବ, ସିଏ ଦ୍ରୋଣାଚାର୍ଯ୍ୟଙ୍କର ପ୍ରତିଶୋଧ ମାରିବ ତାଙ୍କୁ। ଆଚ୍ଛା ଏଇଟାକୁ ଦ୍ରୋଣାଚାର୍ଯ୍ୟ ଜାଣିଥିଲେ କି ନାହିଁ, ଜାଣିନଥିଲେ, ଦ୍ରୋଣାଚାର୍ଯ୍ୟ ଜାଣିଥିଲେ, ସେଥିପାଇଁ ପ୍ରଭୁପାଦ ରଚନା କରୁଛନ୍ତି ଏଇଟା। ସେ ଏପରି ଏକ ପୁତ୍ର ଲାଭ କରିବେ ଯିଏକି ଦ୍ରୋଣାଚାର୍ଯ୍ୟଙ୍କୁ ବଧ କରିବାକୁ ସକ୍ଷମ ହେବେ, ଏ କଥା ଦ୍ରୋଣାଚାର୍ଯ୍ୟ ଭଲ ଭାବରେ ଜାଣିଥିଲେ, ତଥାପି ସେ ଜଣେ ଉଦାର ହୃଦୟ ବିଶିଷ୍ଟ ବ୍ରାହ୍ମଣ ଥିଲେ ପ୍ରଭୁପାଦ ଲେଖୁଛନ୍ତି। ସେଥିପାଇଁ ସେ ଯେତେବେଳେ ଦ୍ରୌପଦ ପୁତ୍ର ଧୃଷ୍ଟଦ୍ୟୁମ୍ନ ଅସ୍ତ୍ରବିଦ୍ୟା ଶିକ୍ଷା କରିବା ନିମନ୍ତେ ତାଙ୍କର ଶିଷ୍ୟ ହେବାକୁ ଗଲେ, ସେତେବେଳେ ଦ୍ରୋଣ ତାଙ୍କୁ ଧୃଷ୍ଟଦ୍ୟୁମ୍ନଙ୍କୁ ସମସ୍ତ ଗୁପ୍ତ ଯୁଦ୍ଧ କୌଶଳ ବିନା ଯୁଦ୍ଧରେ ଶିକ୍ଷା ଦେଇଥିଲେ। ଗୁରୁ ଶିଷ୍ୟର ଯେଉଁ ସମ୍ପର୍କ କେତେ ପବିତ୍ର ସମ୍ପର୍କ, ସିଏ ଆଉ ପୂର୍ବ ଆଲ୍ଲା କିଛି ଦେଖାଏ, ସିଏ ଦେଖିଲେଣି ଯେ ୟା ଇଏ ହେଉଛି କାହାର ପୁଅ, ସେଟା ଦେଖିଲେ ଦ୍ରୌପଦ ମୋର ଶତ୍ରୁ, ଶତ୍ରୁ ପୁଅ କାହିଁକି, ଭଗବାନଙ୍କର ଯେଉଁ ଦୃଷ୍ଟି ବ୍ରାହ୍ମଣଙ୍କର ସେ ଦୃଷ୍ଟି, ଭଗବାନ ପ୍ରହ୍ଲାଦଙ୍କୁ କୋଳରେ ବସେଇଲେ, ଭଗବାନ ଯଦି ଦେଖିଥାନ୍ତେ କାହାକୁ ହିରଣ୍ୟକଶିପୁ, ତାହେଲେ ପ୍ରହ୍ଲାଦ ସେ ଛୁଇଁ ନଥାନ୍ତି, କଥା ହେଇନଥାନ୍ତେ, ହିରଣ୍ୟକଶିପୁ କିଏ ଶତ୍ରୁ, ଶତ୍ରୁ ପୁତ୍ରକୁ ଧରିଲେ ଭଗବାନ ଦ୍ରୋଣାଚାର୍ଯ୍ୟଙ୍କର, ଏଇଟା ବି ମହିମା ନା, ଜାଣିଛନ୍ତି ୟା ଦ୍ୱାରା ମୋର ମରଣ ହବ, ଭଲ ଭାବରେ ଜାଣିଛନ୍ତି କି ସମସ୍ତ ଗୁପ୍ତ ଅସ୍ତ୍ର ଯୁଦ୍ଧ କୌଶଳ ସବୁ ଶିକ୍ଷା ଦେଇଦେଲେ, ଇହୁ ତାଙ୍କର ଉଦାରତା ବ୍ରାହ୍ମଣ। ମଣିଷ କ'ଣ ଆମେ କ'ଣ ମଣିଷ ହେଇଛେ, ଭକ୍ତ କଥା ସେଟା ଆମେ ମଣିଷ ହେଇଛେ କି, ଏ କେତେ ବଡ଼ ଇତିହାସ, ମୃତ୍୯ ଜାଣିକି ବି କହିଦେଉଛନ୍ତି, ଯଦି ଯେମିତି ଦଧିଛି ଜାଣିଛନ୍ତି ଏଇଟା ମୋତେ ମାରିବେ କହିଦେଉଛନ୍ତି, ଯାଅ ନିଜ ମୋ ଅସ୍ଥି ନିଜ ଇନ୍ଦ୍ର ସେ ବେକ କାଟିଥିଲେ ଅସ୍ଥି ଦେଇଥିଲେ, ଏସବୁ କ'ଣ, ଇଏ ତ ଏ ଜଗତର ଉପର କଥା, ଏ ଜଗତର ଏସବୁ ଜିନିଷ ମିଳିବନି। ବର୍ତ୍ତମାନ କୁରୁକ୍ଷେତ୍ର ଯୁଦ୍ଧରେ ଦୃଷ୍ଟଦ୍ୟୁମ୍ନ ପାଣ୍ଡବମାନଙ୍କର ପକ୍ଷ ଗ୍ରହଣ କଲେ ଏବଂ ଦ୍ରୋଣାଚାର୍ଯ୍ୟଙ୍କୁ ଯୁଦ୍ଧ କୌଶଳ ଶିକ୍ଷା କରିବା ପରେ ବର୍ତ୍ତମାନ ପାଣ୍ଡବମାନଙ୍କର ସୈନ୍ୟମାନଙ୍କୁ ବିବାହ କରି ସହିଛନ୍ତି। ଦୁର୍ଯ୍ୟୋଧନଠାରେ ଦ୍ରୋଣାଚାର୍ଯ୍ୟଙ୍କର ଏହି ଭୁଲକୁ ଜଣାଉଛନ୍ତି, କାରଣ ସେ ତାଙ୍କର ଗତ ଭୁଲକୁ ମନେ ପକାଇ ସାବଧାନ ହେବେ ଏବଂ ଯୁଦ୍ଧରେ ଶିଥିଳତା ପ୍ରଦର୍ଶନ କରିବେ ନାହିଁ। ମାନେ ଗୁରୁଙ୍କୁ କ'ଣ କରୁଛନ୍ତି, ଗୁରୁଙ୍କୁ କରେକ୍ସନ୍ କରିବା ପାଇଁ ଆସିଛନ୍ତି। ଦେଖିଦେଲେ ଦୃଶ୍ୟଦ୍ୟୁମ୍ନ ଏତେ ସୁନ୍ଦର ସଜେଇଛନ୍ତି, ଦେଖ କେତେ ବଡ଼ ଭୁଲ ଆପଣ ଜୀବନରେ କରିଛନ୍ତି, ତେଣୁ ଆଙ୍କୁ ଭୟ କ'ଣ ରହୁଥିଲା, କାହିଁକି ଏଇଟା କହି ଦୃଶ୍ୟଦ୍ୟୁମ୍ନ କଥା କାହିଁକି କହୁଛନ୍ତି, କାହିଁ ଭୟ ରହୁଥିଲା, ଯେ କାଳେ ଶିଷ୍ୟକୁ ଶିଷ୍ୟ ଭାବରେ ଶିଷ୍ୟ ସମ୍ବନ୍ଧରେ କୋହଳ ଭାବରେ ଯୁଦ୍ଧ କରିବେ କି ପଲିଟିସିଆନ୍ଟା, ଆଉ କୁଟୀର ଲୋକଟା, ଆଉ ସେ କଥା
ବିଶେଷ କରି ଅର୍ଜୁନ ତାଙ୍କର ଜଣେ ଅତି ବିଶିଷ୍ଟ ମେଧାବୀ ଛାତ୍ର ତଥା ପ୍ରିୟ ଛାତ୍ର ଥିଲେ। ଦୁର୍ଯ୍ୟୋଧନ ମଧ୍ୟ ତାଙ୍କୁ ସାବଧାନ ଜଣାଇ ଦେଲେ ଯେ ସେ ଯଦି ଏଇ ଯୁଦ୍ଧରେ କୋହଳ ନୀତି ଅନୁସରଣ କରନ୍ତି ତାହେଲେ ପରାଜିତ ହେବାକୁ ପଡ଼ିବ, କାରଣ ଦୁଇ ଜଣ ପ୍ରିୟ ଶିଷ୍ୟ ତାଙ୍କ ସେପଟରେ ଅଛନ୍ତି। ତବ ଶିଷ୍ୟଣ ଧୀମତା ଯୋଉ କହିଦେଲେ, ତୁମର ଶିଷ୍ୟ ଯୋଉ ବୁଦ୍ଧିମାନ ଶିଷ୍ୟ ତା ଦ୍ୱାରା ଇଣ୍ଡିକେସନ କାହାକୁ କରିଦେଲେ, ଦୃଷ୍ଟଦୁମ୍ନ କହି କରିବା ସହିତ ଅର୍ଜୁନଙ୍କୁ କରିଦେଲେ, କାରଣ ଆପଣଙ୍କର ଦୁଇ ଜଣ ଶିଷ୍ୟକୁ ଆପଣ ଶିକ୍ଷା ଦେଇଛନ୍ତି ଯୋଉମାନେ କି ଆପଣଙ୍କ ବିରୁଦ୍ଧରେ ବର୍ତ୍ତମାନ ଯୁଦ୍ଧ କରିବେ, ତେଣୁ କୋହଳ ମନବୃତ୍ତିରେ କେବେ ଯୁଦ୍ଧ କରିବେନି। ଇଏ ହେଉଛି କୂଟନୀତିର ବାକ୍ୟ, କୂଟନୀତିରେ ଇଏ ପୁରା ହେଉଛି ବଳଦେବିଦ୍ୟା ଅର୍ଜୁନଙ୍କ ଟୀକା। ପ୍ରିୟ ଶିଷ୍ୟସୁ ଯୁଧିଷ୍ଠିରାଦିଷୁ ସ୍ନେହାତି ସରିୟାତ ଆଚାର୍ୟ ନେ ଯୁଦ୍ଧେପି ଇତି ବିଭାବତ କୋପ ଉତ୍ପାଦନାୟ ତସ୍ମିନ୍ ସ୍ତତ୍ ଅବଜ୍ଞା ବ୍ୟଞ୍ଜନାହ। ଅବଜ୍ଞା କଥା ଇଏ ଅଳ୍ପାକ୍ଷର ଗମ୍ଭୀର ବର୍ତ୍ତମାନ ଯାହା କହିଥିଲେ, ଇଏ ବର୍ତ୍ତମାନ ଅବଜ୍ଞା କରି କଥା କହୁଛନ୍ତି ନା, ତବ ଶିଷ୍ୟଣ ଧୀମତା ଫୋପାଡ଼ିଲା ଭଳିଆ କଥାବସା, ବଚନରେ ତୋର ଗୋଟେ ମାଧୁର୍ଯ୍ୟତା ନାହିଁ। ଆଉ ବଚନ କିମ୍ ଦରିଦ୍ରତା ଏଟା ଆଉ କ'ଣ, ଏତେ ଭଗବାନଙ୍କର ବଡ଼ ଦାନ ଏଟା। ଏଠି ସେ କହିଲେ ପ୍ରିୟ ଶିଷ୍ୟ ଯୁଧିଷ୍ଠିରମାନଙ୍କର ସ୍ନେହାତି ସାର୍ଯ୍ୟ ଆଚାର୍ଯ୍ୟ ଯୁଦ୍ଧେତି ଇତି, କାରଣ ଅତି ପ୍ରିୟ ହେଉଛନ୍ତି କିଏ, ଯୁଧିଷ୍ଠିର ଆଦି ଅର୍ଜୁନ ଆଦି, ଏମାନଙ୍କର ସ୍ନେହ ଅତି ସ୍ନେହ ଯୋଗୁଁ, କାରଣ ଦ୍ରୋଣାଚାର୍ଯ୍ୟ ବହୁତ ପ୍ରଶଂସା କରନ୍ତି ପାଣ୍ଡବମାନଙ୍କୁ, କାରଣ ଇଏ ଜାଣିଛନ୍ତି ଦୁର୍ଯ୍ୟୋଧନ ସାଙ୍ଗରେ ପାଣ୍ଡବମାନେ ସାଙ୍ଗରେ ପଢ଼ୁଥିଲେ ନା, ଗୋଟେ ମୁଁ ପଢ଼ିଥିଲି କେଉଁଠି ମହାଭାରତରେ କେଉଁଠି ଗୋଟେ ପଢ଼ିଥିଲି, ବହୁତ ବହୁତ ଭଲ ଲାଗେ ସେ ପ୍ରସଙ୍ଗ। ଯେତେବେଳେ ପାଠ ପଢ଼ାଉଥିଲେ ଦ୍ରୋଣାଚାର୍ଯ୍ୟ ପାଣ୍ଡବମାନଙ୍କୁ କୌରବମାନଙ୍କୁ, ସମସ୍ତେ ମନେ ରଖିକି ପଳେଇ ଆସନ୍ତି ଯାହା ପଢ଼େଇଦେବେ, କାରଣ ସେତେବେଳେ ସବୁ ମନ୍ତ୍ର ଖାଲି ତ ଅସ୍ତ୍ରବିଦ୍ୟା ଶିକ୍ଷା ଦେଉଥିଲେ, ମନ୍ତ୍ର ସବୁ ଶିକ୍ଷା ଦିଆହଉଥିଲା, ନୀତି ଶିକ୍ଷା ଦେଉଥିଲେ ସବୁ, ସମସ୍ତେ ମନେ ରଖିଦେବେ ଭୀମସେନ, ମାନେ ଦୁର୍ଯ୍ୟୋଧନ ଭୀମସେନ ଏମାନେ ସବୁ ମନେ ରଖିଦେବେ, ଯୁଧିଷ୍ଠିର କିଛି ମନେ ରଖିପାରିବେ। ଦ୍ରୋଣାଚାର୍ଯ୍ୟ ଆଶ୍ଚର୍ଯ୍ୟ, ଏ ତୁମେ ଧର୍ମରାଜ, ତୁମ ପାଖରେ ସବୁ ଜ୍ଞାନ ବୁଦ୍ଧି ଅଛି, ତୁମେ ଏଇଟା ମନେ ରଖିପାରୁ ନା କାହିଁକି, ବିରକ୍ତ ହୁଅନ୍ତି ସମସ୍ତଙ୍କ ଆଗରେ ଗାଳି ଗୁଲଜ କୁହନ୍ତି, ଇଏ କିଛି ନା ଗୋଦ ମୋର ମନରେ ପଡ଼ୁନି, ଏ ସବୁବେଳେ ଦ୍ରୋଣାଚାର୍ଯ୍ୟ ବହୁତ ଦୁଃଖିତ ହୁଅନ୍ତି। ମୁଁ ମୋର ଗୋଟେ ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କ ପ୍ରତି ଗୋଟେ ସବୁବେଳେ ଗୋଟେ ଭଲ ଭାବନା ଥାଏ, ଏ ଧର୍ମପୁତ୍ର କେତେ ଧୀର କେତେ ଶାନ୍ତ, କିନ୍ତୁ ବିଦ୍ୟା ଗୁଡ଼ା ମନେ ରଖୁନାହାନ୍ତି କେମିତି, ଯେତେ ଗାଳି ଗୁଲଜ ଯେତେ କଡ଼ା କଥା କହିଲେ ବି ଗୁରୁକୁଳ ନା, ଏଇଟା ଗୁରୁକୁଳରେ ଆପଣ ଗୋଟେ ଗେଲେ ଥଟା ତାମସା ଅଛି ନା କ'ଣ, ଗୁରୁ କରିବେ ନା କ'ଣ, ଆମର ଏଇଟା ସବୁ ଗୁରୁକୁଳ ନା, ତୁମେ ଶିଷ୍ୟମାନେ ଗୁରୁକୁଳ ଧନ୍ଦା ନା, ଆଉ ତୁମକୁ ସ୍ନେହ ହେଲେ ବି ଶାସନଟା ରହିବ ନା, ଶାସନ ନରହିଲେ କେମିତି ହେବ, ନଷ୍ଟ ହେଇଯିବ, ସିଏ ସ୍ନେହଟା ଭିତରେ ଶାସନଟା ବାହାରେ, ବାହାରେ ସ୍ନେହ କଲା ମାନେ ନଷ୍ଟ ହେଇଯିବ। ଲାଲନେ ବହୁତ ଦୋଷମ ତାଡ଼ାନେ ବହୁତ ଗୁଣ ମତ ପୁତ୍ର ସେ ଶିଷ୍ୟ ସିଏ ଲାଲୟ ତଥ ତାଡ଼ ଚାଣିକି ଲେଖିଲେ, ଲାଳନ ଯଦି କରିବ ସ୍ନେହ ଦେବ ନଷ୍ଟ ହେଇଯିବ, ଛୁଆ ନଷ୍ଟ ହେବେ ଶିଷ୍ୟ ନଷ୍ଟ ହେବେ, ତାଡ଼ାନେ ବହୁତ ଗୁଣ ସବୁବେଳେ ତାଡ଼ାନ କଲେ ଭର୍ସନା ଶାସନରେ ରଖିଲେ ତାଙ୍କର ଗୁଣ ଆସିବ, ଭୟ ରହିବ, ଭୟ ନହେଲେ ଭକ୍ତି କେବେ ହବନି, ସେନି ତ ବର୍ତ୍ତମାନ ଭକ୍ତି ହଉନି ଆଉ କ'ଣ। ଅଥ ପୁତ୍ରସ୍ୟ ଶିଷ୍ୟସ୍ୟ ଲାଳୟତ୍ ଅଥ ତାଡ଼େ, ପୁତ୍ରକୁ ଶିଷ୍ୟକୁ ଦୁଇଟା କାମ କରିବ, ଲାଳନ କରିବ ତାଡ଼ାନ କରିବ, ଲାଳନଟା ସବୁବେଳେ ଭିତରେ ସେ କ'ଣ କରୁଛି କ'ଣ ନାହିଁ ଆପ୍ରିସିଏସନଟା ଭିତରେ, ତାଡ଼ନଟା ସବୁବେଳେ କରିବ, ତାଡ଼ନ କଲେ ସେ ନଷ୍ଟ ହେଇଯିବ, ତାର ଅହଙ୍କାର ଆସିଯିବ। ବଡ଼ ଦୁଃଖ କରନ୍ତି କିଏ ଦ୍ରୋଣାଚାର୍ଯ୍ୟ, କାହିଁ ପାଠ ମନେ ରଖୁନାହାନ୍ତି କିଏ ଯୁଧିଷ୍ଠିର, ଥରେ ବାଧ୍ୟ ହୋଇ କହିଲେ ନା ଯୁଧିଷ୍ଠିର ତୁମେ ଆଜି କାରଣ ଦେଖିବାକୁ ପଡ଼ିବ, ତୁମେ ସବୁବେଳେ କହୁଛ ମୋର ମନେ ରହୁନି ତୁମକୁ କାରଣ ଦେଖିବାକୁ ପଡ଼ିବ, କାହିଁକି ତୁମର ମନେ ରହୁନି। ଯୁଧିଷ୍ଠିର କହିଲେ ଗୁରୁଦେବ, ଆପଣ ଯେଉଁ ବିଦ୍ୟାଟା ପଢ଼ାଉଛନ୍ତି, ଆପଣ ଯେଉଁ ସୂତ୍ର ଦେଉଛନ୍ତି ବା ଯେଉଁ ମନ୍ତ୍ର ଦେଉଛନ୍ତି, ଏମାନେ ଯାଉଛନ୍ତି ସେଇଟାକୁ ପଢ଼ି ଦେଇକି ଆସିକି କହିଦେଉଛନ୍ତି, ସେଟା ମନେ ରଖିଦେଲେ, ସେମାନେ କହିଦେଲେ, କିନ୍ତୁ ମୁଁ ମନେ ରଖିବା ପାଇଁ ଚାହୁଁନି, ମୁଁ ଆଗେ ସେ ଜିନିଷଟାକୁ ବୁଝିବା ପାଇଁ ଚାହୁଁଛି, ଆପଣ ଏ ଜିନିଷଟା କାହିଁକି କହିଲେ, ଏ ମନ୍ତ୍ରର ଅର୍ଥଟା କ'ଣ, ମୁଁ ଯଦି ନ ବୁଝିଛି ତ କାହିଁକି ମନେ ରଖିବାକୁ ଯିବି, ସେଟା ମୋର କ'ଣ କାମରେ ଲାଗିବ, ମୁଁ ସେ ବିଦ୍ୟାଟାକୁ ବୁଝିବା ପାଇଁ ଚାହୁଁଛି। ଜଣେ ଯାଉଛି ଖୁସି ହେଇଗଲେ, କହିଲେ ହଁ ପ୍ରକୃତରେ ତୁମେ ହେଉଛୁ ଶିଷ୍ୟ, ଆଉ ଏଇମାନେ କ'ଣ ଗଲେ ତାକୁ ବାହା ହେଇଛି, ଏଟା ଘୋଷିଆ ନାହିଁ, ସେ ଘୋଷିଦେଲେ, ଏ ଆମର ଆମ ସାର ସବୁ ସେଟା କୁହନ୍ତି, ଘୋଷା ପାଠ ଘୋଷ ନା ଚାଳରେ ଖୁସ୍, ସଂସ୍କୃତ ପାଠକୁ ସେଟା କୁହନ୍ତି, ଆଉ ଘୋଷା ପାଠ ନରୋ ନରୋ ନରା ଏଇଟା ଏଇଟା ସବୁ ତାକୁ ଘୋଷା ଘୋଷା ଘୋଷିକି ରଖିଥିବ, ପୁଳେ ନ ଘୋଷି ପାରିଲେ ତୁମେ ଗଲା, ଆଉ ଘୋଷି ଘୋଷିଥିବ ତ ଏଇଟା ନହେଲେ ଚାଳରେ ଖୋସା ଆଉ କ'ଣ, ଚାଳରେ ଖୋସା ହେଲେ କ'ଣ ହୁଏ,
ହଁ ବୋଲି
କଣ ରହିଲା ମ ଚାଳରେ ଖୋସିଦେଲେ କେଉଁଠି ଖୋସିଥିବ ଏ ଚାଳ ତ ଖୋସିଛି ଆଉ ଏ ଦାକୁ ଚାଳରେ ଖୋସି ଦିଅନ୍ତି ଦେଖ ଗାଁ ଘାସ କାଟିବାକୁ ଗଲା ବେଳକୁ ଅଣ୍ଡାଳେ 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 ହରିଣ କାହିଁକି ତଳେ ରଖିଲେ କଣ ହବ ଘରେ କିଏ ଯାଇ ଦାନ୍ତ କାଟି କାଟିଦେବ ଏ ଛୁଆ କୋଉଠି ହାତ କାଟିଦେବେ ସେନେ ସବୁ ମା ମାନେ ସେ ଯୋଉ ପୁରୁଷ ମାନେ ଆସିବେ ଆସିକି ଚାଳରେ ଖୋସି ଦେଇଥିବେ କିନ୍ତୁ ଚାଳରେ ଖୋସିଦେଲେ କଣ ହବ ଚାଳରେ ତ ଅଛି ଆଉ ଖୋଜିଲା ବେଳକୁ ଗଲା ପାଠ ସେଟା ଯେତେବେଳେ ଘୋଷା ପାଠଟା ତାକୁ ପଚାରିବ ତ ଘୋଷି ଚାଳରେ ଖୋସି ମନେ ରଖିବ କଣଟା କଣଟା ଏମିତି ଏମିତି ହଉଥିବ ଟିକେ କହୁନୁ ଘୋଷିବା ବୁଝିନି ଆଉ ଭକ୍ତିରୁ ସେଟା କାମରେ ଲାଗିବ ଖାଲି ପଢି ପକେଇ ତୁ ଶ୍ଳୋକ 50,000 ମନେ ରଖିଦେବ ମନେ ରଖିଦେବ କଣଟା ହବ ଏଟା ଘୋଷା ପାଠ ଗୁଡାକ ଆଉ ସଂଗ୍ରାହକ ଭଳିଆ ତୁମେ ଆଉ ସେଟା କଣ କଣ କାମ ବୁଝିବାକୁ ପଡିବ ନ ବୁଝିଲେ ତୁମେ କରିବା ପାଇଁ ଇଚ୍ଛା ହବନି ଆଉ ବୁଝିବାକୁ ପଡିବ ନା ଆଉ ଗୁରୁ ବହୁତ ଖୁସି ହେଇଥିଲେ ତେଣୁ ସ୍ନେହାତି ସଜ୍ୟ ସ୍ନେହ ଅତି ସଜ୍ୟ ଥିଲା ଦ୍ରୋଣାଚାର୍ଯ୍ୟଙ୍କର ତେଣୁ ଏଠି ଇଏ ଧରିଦେଲେ କିଏ ଆମର ଦୁର୍ଯ୍ୟୋଧନ ଇଏ ଯୁଦ୍ଧରେ ମଧ୍ୟ ନିଶ୍ଚିତ କୋହଳ କରିବେ କାରଣ ସେ ଭଲ ପାଆନ୍ତି ପାଣ୍ଡବ ମାନଙ୍କୁ ସେଥିପାଇଁ ସେ ତାଙ୍କର ଗୁରୁଙ୍କର ସବୁ ଦୋଷକୁ ଦେଖେଇବେ ତବ ଶିଷ୍ୟଣ ଧୀମତା ଏଠି ଲାଗୁଛି ପ୍ରଶଂସା କଲା ଭଳିଆ କିନ୍ତୁ ସବୁ ପୁରା ଦୋଷ ଦେଖେଇବେ କାଲିକି ଆମେ ପଢିଆ ବଳଦେବୀ ଦାସ ତାକୁ କେମିତି ଦେଖି ଦେଇଛନ୍ତି ତାଙ୍କ ଦୋଷଟା ତେଣୁ ଏଇ କଥାର ସାରଟା ଏ ଶ୍ଳୋକରେ ହେଲା ବ୍ୟକ୍ତିର ସ୍ୱଭାବ କୁଟିଳ ସ୍ୱଭାବ ବ୍ୟକ୍ତି ଧର୍ମକ୍ଷେତ୍ରକୁ ଗଲେ ବି କ'ଣ କଲେ ବି ବାପା ଯାହା ଭାବୁଥିଲା ମୋ ପୁଅ ବଦଳିଯିବ କିନ୍ତୁ ସେ ଆଇଡ଼ିଆ ସଞ୍ଜୟ କହିଦେଲେ ନାହିଁ ନାହିଁ ପୁତ୍ରର କିଛି ବଦଳିନି ତାର ଯାହା ଥିଲା ବରଂ ବଢ଼ିଯାଇଛି କେବେ ପରିବର୍ତ୍ତନ ଆସେ ଏ 9 ଶ୍ଳୋକକୁ ବର୍ତ୍ତମାନ ପୁରା କ'ଣ କଲେ ଶେଷରେ ନେଇ ପହଞ୍ଚେଇବେ ଯେ ଯୁଦ୍ଧ ନିଶ୍ଚିତ ହବ 9 ଶ୍ଳୋକ ପରେ କହିଦେବେ ଆର ଯୁଦ୍ଧଟା ନିଶ୍ଚିତ ହବ ଏବଂ କେମିତି ଯୁଦ୍ଧ ହବ ତାକୁ ପୁଣି ବ୍ୟାଖ୍ୟା କରିବି ଭାଗ ଏଇ ଗୀତା ନ ପୁରା ଗୋଟେ ଶ୍ଳୋକ ସହିତ ଗୋଟେ ଶ୍ଳୋକ ସହିତ ସବୁ ଶ୍ଳୋକ ସହିତ ସବୁ ଲିଙ୍କ ରହିଛି ବହୁତ ସୁନ୍ଦର ଆଚାର୍ଯ୍ୟମାନେ ସବୁ ପ୍ରକଟ କରାଇଛନ୍ତି ଜୟ ଭଗବତ ଗୀତା କି ଜୟ କୃଷ୍ଣଚନ୍ଦ୍ର ଭଗବାନ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌର ପ୍ରମାନନ୍ଦେ ହରି ହରି ହରି